ॐ नमो भगवते वासुदेवाय। ॐ नमो भगवते वासुदेवाय। श्रीमद्भागवतम् दशमस्कन्ध अठावन अध्याय श्लोक 20। श्री कालिंदी उवाच, अहं देवस्य सवितुः, अहं देवस्य सवितुः, दुहितापतिमिच्छति, विष्णुं वरेण्यं वरदं, तपः परमास्थितः, अहं देवस्य सवितुः, दुहितापतिमिच्छति, विष्णुं वरेण्यं वरदं, तपः परममास्थितः। श्रीकालिंदी उवाच, अहं देवस्य सवितुः, दुहितापतिमिच्छति, विष्णुं वरेण्यं वरदं, तपः परममास्थितः। श्रीकालिंदी उवाच, अहं देवस्य सवितुः, तदा परमिच्छति, विष्णुं वरेण्यं वरदं, तपः परममाश्रितः। हरे कृष्ण उपस्थित भक्त सज्जन बृंदा मातृवृंदा ब्रह्मान कामर भागवत कथा को स्वागत जनाऊँ। ये जो इंद्रप्रस्थर लीला, इंद्रप्रस्थर जमुना नदी तटरे, जमुना नदी पाखे ये लीलाटी होती। तेणु आम गत जो आलोचना करते अर्जुन जाकि पचारे कालिंदी को, का त्वं कस्यासि सुश्रोणी कुत वा किं चिकित्सासि, मन्ये त्वां पतिमिच्छन्ति सर्वकथय शोभने। ये सब जो प्रश्न पचारे प्रश्नर उत्तर देवाई अनुरोध करते, तेणु कालिंदी से प्रश्नर उत्तर दौंती। से कहते का त्वं, तमें किए से कहते, अहम देवस्य सवितु, सविता होती सूर्यदेव, सविता सूर्यदेव, तांकर नाम होती विवस्वा देव, जो रही द्वादश आदित्य, रही द्वादश आदित्य, इन्हें सब आदित्य पुत्र, इन्हें तांकर माँ होती कश्यप, पिता होती कश्यप, माता होती अदिति, अदिति ये जो रही कश्यप, कश्यप हूँ मरीचि पुत्र, मरीचि हूँ कौन विवस्वान पुत्र, वैवस्वत मान मरीचि हूँ ब्रह्मा पुत्र। तेणु ये जो रही मरीचि, मरीचि हूँ ब्रह्मा पुत्र। तेणु ये भाव परंपरा रही आमर कहार उद्देश्य मरीचि जो कश्यप नामक पुत्र रही बार जन तर पत्नी 13 जन पत्नी अच्छा ये जो रही दीति अदिति इत्यादि इन सब दक्ष कन्या ये जो दक्ष ये सब जदि दक्ष हो ब्रह्मा पुत्र किंतु से शरीर त्याग कारण से शिवजी सहित जो द्रोह करते चतुर्थ स्कंद भागवत वर्णना कर शरीर त्याग कर आसिले प्रचेता मान पुत्र रूप से आसिले प्रचेता दस जन भाई, दस भाई पुत्र रूप से आसिले दक्ष। तेणु ये सब कथा चतुर्दश मत वर्णना कर षाठी जन कन्या थिले, षाठी जन कन्या भितर 13 जन कन्या को विवाह करते कश्यप। तेणु कश्यपर ये जो अदिति जी रही अदिति द्वादश आदित्य रही ଦେବତାମାନଙ୍କୁ ତ ଶ୍ରେଷ୍ଠ ଆଦିତ୍ୟ, ତେଣୁ ସବୁଠାରୁ ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ବିଭସ୍ୱାନ। ବିଭସ୍ୱାନଙ୍କର କ'ଣ, ସୂର୍ଯ୍ୟର ଦେବତା ବିଭସ୍ୱାନ, ସବିତା ତାଙ୍କର ନାମ ରହୁଛି ସବିତା, ଦେବସ୍ୟ ସବିତୁ ବିଭସ୍ୱାନ। ବିଭସ୍ୱାନଙ୍କ ବିଭସ୍ୱାନଙ୍କର ଇଏ ହେଉଛନ୍ତି କନ୍ୟା ବୋଲି କହୁଛନ୍ତି, ଯମୁନା କହୁଛନ୍ତି ବା କାଳିନ୍ଦୀ କହୁଛନ୍ତି, ମୁଁ ହେଉଛି ଅହମ୍ ଦେବସ୍ୟ ସବିତୁ। ଦେବସ୍ୟ ଏ ପ୍ରସିଦ୍ଧ ବାର ଜଣ ଦେବତା ରହିଛନ୍ତି, ଆଦିତ୍ୟ ବୋଲି କୁହାଯାଏ ତାଙ୍କୁ, ଆଦିତ୍ୟଙ୍କର ପୁତ୍ର ତେଣୁ ଆଦିତ୍ୟ। ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ବିଭସ୍ୱାନ, ଷଷ୍ଠ ସ୍କନ୍ଦରେ ବର୍ଣ୍ଣନା କରାଯାଇଛି ତାଙ୍କ ବିଷୟରେ ସବୁ। ବିଭସ୍ୱାନ ଅର୍ଜମା ପୁଷା ତୁଷ୍ଟା ସବିତା ଭଗ, ତାପରେ ଧାତା ବିଧାତା ବରୁଣ ମିତ୍ର ଶକ୍ର ଉରୁକ୍ରମ। ଶକ୍ର ହେଉଛନ୍ତି ଯେ ଶହେଟି ଯଜ୍ଞ କରିଥିଲେ, ଶତକ୍ରତୁ ଇନ୍ଦ୍ର, ଇନ୍ଦ୍ରଙ୍କର ନାମ ହେଉଛି ପୁରନ୍ଦର, ପୁରନ୍ଦର ପୁରନ୍ଦର ନାମ ରଖେ ଦେବଶ୍ରୀ ଗୋବିନ୍ଦ, ତେଣୁ ପୁରନ୍ଦର ଯେ ଇନ୍ଦ୍ର, ତାଙ୍କର ସାନ ଭାଇ ହେଉଛନ୍ତି, ସବୁଠାରୁ ସାନ ପୁତ୍ର ହେଉଛନ୍ତି ଉପେନ୍ଦ୍ର, ଇନ୍ଦ୍ର ମିତ୍ର ଶକ୍ର ଉରୁକ୍ରମ ଭଗବାନ ବାମନଦେବ। ବାମନଦେବଙ୍କ ଲୀଳା ଭାଗବତମ ଅଷ୍ଟମ ସ୍କନ୍ଦରେ ବର୍ଣ୍ଣନା କରାଯାଇଛି, ତେଣୁ ଇଏ ହେଉଛନ୍ତି ଇନ୍ଦ୍ରଙ୍କର ସାନ ଭାଇ ଉପେନ୍ଦ୍ର ବୋଲି କୁହାଯାଏ ଉପେନ୍ଦ୍ର। ତେଣୁ ଜ୍ୟେଷ୍ଠ ପୁତ୍ର ଜ୍ୟେଷ୍ଠ ଭାଇ ହେଉଛନ୍ତି ସୂର୍ଯ୍ୟଦେବ, ତେଣୁ ତାଙ୍କର କନ୍ୟା ଇଏ ହେଉଛନ୍ତି ଅହମ୍ ଦେବସ୍ୟ ସବିତୁର ଦୁହିତା ପତିମିଚ୍ଛତି। ତାଙ୍କର ମୁଁ ହେଉଛି ଦୁହିତା, ସବିତୁ ବା ବିଭସ୍ୱାନଙ୍କର ମୁଁ ହେଉଛି କନ୍ୟା, ଏବଂ ସେ କ'ଣ କାଁ କିଂ ଚିକିତ୍ସି, ତୁମେ କ'ଣ କରିବା ପାଇଁ ଏଠି ରହିଛ, କ'ଣ ବସିଛ, କ'ଣ ପାଇଁ ରହିଛ ଏଠି, କ'ଣ ପାଇଁ ନା ପତିମିଚ୍ଛତି, ମୁଁ ପତି ଅନ୍ୱେଷଣ କରୁଛି। ସେ କହୁଥିଲେ ନା ମନେ ତ୍ୱାଂ ପତିମିଚ୍ଛନ୍ତି, ଅର୍ଜୁନ କହିଥିଲେ, ତେଣୁ ସେଇଟା କହୁଛନ୍ତି ମୁଁ ପତିମିଚ୍ଛନ୍ତି, ଆପଣ ଯାହା କହିଲେ ଠିକ୍ କହିଛନ୍ତି, ମୁଁ ପତି ଇଚ୍ଛା କରିକିରି ଏଠି ତପସ୍ୟା କରୁଛି, ପତିମିଚ୍ଛନ୍ତି। ବିଷ୍ଣୁ ବରେଣ୍ୟଂ ବରଦମ୍, ତେଣୁ ପତିମିଚ୍ଛନ୍ତି, ଯଦି ଅର୍ଜୁନ କାହାକୁ କହିବେ କାହାକୁ ଦରକାର ପତି ବା କ'ଣ କାହାକୁ ଏମାନଙ୍କୁ ବିବାହ କରିବେ କି କ'ଣ ସବୁ କହିବା ପୂର୍ବରୁ କହୁଛନ୍ତି, କାଳିନ୍ଦୀ କହୁଛନ୍ତି ବିଷ୍ଣୁ ବରେଣ୍ୟଂ ବରଦମ୍, ମୁଁ ଯେଉଁ ପତି ରୂପରେ ପତି ପାଇବା ପାଇଁ ଚାହୁଁଛି, ମୁଁ ଆଉ କାହାକୁ ଚାହୁଁନାହିଁ, କେବଳ ବିଷ୍ଣୁଙ୍କୁ ହିଁ ଚାହୁଁଛି। ବିଷ୍ଣୁ କାହିଁକି ବିଷ୍ଣୁଙ୍କୁ ଚାହୁଁଛି ନା ବରେଣ୍ୟଂ, ସିଏ ହେଉଛନ୍ତି କ'ଣ, ସିଏ ହେଉଛନ୍ତି ସର୍ବଶ୍ରେଷ୍ଠ, ତାଙ୍କୁ ବରେଣ୍ୟଂ ବା ସର୍ବଶ୍ରେଷ୍ଠ ବରେଣ୍ୟଂ ସର୍ବଶ୍ରେଷ୍ଠ ବିଷ୍ଣୁ ବରେଣ୍ୟଂ ବରଦଂ, କାହିଁକି ସେ ସର୍ବଶ୍ରେଷ୍ଠ ନା ବରଦଂ ବା ବରଦ ବରଦାନରେ ସେ ହେଉଛନ୍ତି ଶ୍ରେଷ୍ଠ ବିଷ୍ଣୁ, ବିଷ୍ଣୁ ବରଦାନରେ ବରଦଂ ବରଦଂ ବରଦାନରେ ସେ ହେଉଛନ୍ତି ଶ୍ରେଷ୍ଠ ବିଷ୍ଣୁ ବରେଣ୍ୟଂ ବରଦଂ। ତେଣୁ ମୁଁ ଏଠି ତପ ପରମମା ସ୍ଥିତ, ପରମ ତପସ୍ୟା କରୁଛି, ତପ ପରମମା ସ୍ଥିତ ଶ୍ରେଷ୍ଠ ତପସ୍ୟା କଠୋର ତପସ୍ୟା ମୁଁ କରୁଛି, ପରମ କଠୋର ତପସ୍ୟା, ଶ୍ରେଷ୍ଠ ବସ୍ତୁ ପାଇବା ପାଇଁ ହେଲେ ମୋତେ ସେଇଭଳି ଭାବରେ କିଛି ଦରକାର ପଡ଼ିବ, କ'ଣ କିଛି ଆମକୁ କିଛି ଦେବାକୁ ପଡ଼ିବ ତା ବଦଳରେ, ତେଣୁ ଜ୍ୟେଷ୍ଠ ବସ୍ତୁକୁ ପ୍ରାପ୍ତ ହେବେ, ଶ୍ରେଷ୍ଠ ବସ୍ତୁକୁ ପ୍ରାପ୍ତ ହେବେ ତା ପାଇଁ କ'ଣ କରିବାକୁ ପଡ଼ିବ, ନାହିଁ ତପସ୍ୟା, ମୁଁ ସେଥିପାଇଁ ତପସ୍ୟା କରୁଛି, ତର ତପ ପରମ ମା ସ୍ଥିତ ପରମ ତପସ୍ୟା କରୁଛି। ତେଣୁ ଏଇଭଳି ଭାବରେ କାଳିନ୍ଦୀ ଅର୍ଜୁନଙ୍କୁ ଉତ୍ତର ଦେଉଛନ୍ତି, ତେଣୁ ଏଠି କୁହାଯାଉଛି ଭାବାର୍ଥରେ ଯେ ଶ୍ରୀଲ ବିଶ୍ୱନାଥ ଚକ୍ରପୀଠ ଗୁରୁ ଦର୍ଶାଇଛନ୍ତି ଯେ ଶ୍ରୀମତୀ କାଳିନ୍ଦୀ ଠିକଣା ଭାବରେ ବୁଝିଥିଲେ ଯେ ଭଗବାନ ବିଷ୍ଣୁ ସମସ୍ତ ବରର ଉତ୍ସ ହେଇଥିବା ହେତୁ ସେ ପରମପତି ଅଟନ୍ତି, ଏବଂ ଏହିପରି ଭାବରେ ତାଙ୍କର ପତ୍ନୀଙ୍କର ସମସ୍ତ କାମନା ପୂର୍ଣ୍ଣ କରିପାରିବେ। ତେଣୁ ବିଷ୍ଣୁ ହେଉଛନ୍ତି ଭଗବାନ କୃଷ୍ଣ, କୃଷ୍ଣ ହେଉଛନ୍ତି ବିଷ୍ଣୁ, ତେଣୁ ବିଷ୍ଣୁ ପ୍ରସିଦ୍ଧ ବିଷ୍ଣୁ ରହିଛନ୍ତି ଭଗବାନ, ଅନେକ ପ୍ରକାର ବିଷ୍ଣୁ ରହିଛନ୍ତି, ଆମେ ଯେଉଁ କହୁଛେ ଦ୍ୱାଦଶ ଆମେ ତିଳକ କଲାବେଳେ କେଶବାୟ ନମଃ, ନାରାୟଣ ନମଃ, ମାଧବାୟ ନମଃ, ଗୋବିନ୍ଦାୟ ନମଃ, ବିଷ୍ଣୁବାୟ ନମଃ, ମଧୁସୂଦନାୟ ନମଃ, ତ୍ରିବିକ୍ରମାୟ ନମଃ, ବାମନାୟ ନମଃ, ସିଦ୍ଧାୟ ନମଃ, ଉସୟାସନ ପଦ୍ମନାଭାୟ ଦାମୋଦରାୟ ଇତ୍ୟାଦି ଏଇଭଳି ଭାବରେ ବିଷ୍ଣୁଙ୍କର 24 ଜଣ ବିଷ୍ଣୁ ଅଛନ୍ତି, 24 ଜଣ ବିଷ୍ଣୁ ଅଛନ୍ତି ବୈକୁଣ୍ଠରେ, ଏମାନେ ସବୁ ଅଧିପତି ବିଷ୍ଣୁ। କିନ୍ତୁ ବିଷ୍ଣୁର ଗୋଟିଏ ଅର୍ଥ ହେଉଛି କ'ଣ ନା, ଯିଏକି ନିଜକୁ ବିସ୍ତାର କରନ୍ତି ବିଷ୍ଣୁ। ଇଏ ଗୋଟେ ରହିଛି କ'ଣ, ଇଏ ଗୋଟେ ଆଲୋଚ୍ୟ ବିଷୟ ରହିଛି ନା, ବିଷ୍ଣୁ ବଡ଼ ନା କୃଷ୍ଣ ବଡ଼, କୃଷ୍ଣ ବଡ଼ ନା ବିଷ୍ଣୁ ବଡ଼। ତେଣୁ ଏ ପର୍ଯ୍ୟନ୍ତ ମଧ୍ୟ ଯେଉଁ ତାଙ୍କ ସମ୍ପ୍ରଦାୟ ସବୁ ରହିଛି, ବିଷ୍ଣୁଙ୍କ ସମ୍ପ୍ରଦାୟ ବା ଯେଉଁ ଆମର ଯେଉଁ ରହିଛି ଅନ୍ୟ ସମ୍ପ୍ରଦାୟ ସବୁ, ସେମାନେ କହନ୍ତି ନା ବିଷ୍ଣୁ ହେଉଛନ୍ତି ମୁଖ୍ୟ, କୃଷ୍ଣ ସିଏ ନୁହଁ, କୃଷ୍ଣ ତାଙ୍କ ତଳେ, ବିଷ୍ଣୁଙ୍କର ଯେଉଁ ରହିଛନ୍ତି ଅବତାର, କୃଷ୍ଣ ହେଉଛନ୍ତି ଅବତାର, ବିଷ୍ଣୁ ହେଉଛନ୍ତି ମୂଳ, ବିଷ୍ଣୁ ହେଉଛନ୍ତି ମୂଳ। ତେଣୁ ଏଇଭଳି ଭାବରେ ସେମାନେ ଏଇଟାକୁ ବୁଝିପାରନ୍ତି ନାହିଁ ଯେ ବିଷ୍ଣୁ ହେଉଛନ୍ତି ଭଗବାନ, କୃଷ୍ଣ ହେଉଛନ୍ତି ସେଇ ବିଷ୍ଣୁ, କୃଷ୍ଣ ହେଉଛନ୍ତି ବିଷ୍ଣୁ, ଏ କଥାକୁ ସେମାନେ ବୁଝିପାରନ୍ତି ନାହିଁ। ଯେତେବେଳେ ମହାପ୍ରଭୁ ଯାଇଥିଲେ ଦାକ୍ଷିଣାତ୍ୟକୁ ଯାଇଥିଲେ, ସେହି ସମୟର ଘଟଣା, 4 ମାସ ଧରିକି ଚତୁର୍ମାସର ଲୀଳା, 4 ମାସ ଧରିକରି ସେଠି ରହିଥିଲେ, ଭେଙ୍କଟ ଭଟ୍ଟଙ୍କର ଗୃହରେ ରହିଥିଲେ, ରଙ୍ଗନାଥଙ୍କ ମନ୍ଦିର ନିକଟରେ ଯେଉଁ ରହିଛନ୍ତି ଭେଙ୍କଟ ଭଟ୍ଟ ସେଠି ରହିଥିଲେ। ଭେଙ୍କଟ ଭଟ୍ଟ ସିଏ ହେଉଛନ୍ତି ଏଇ ବିଷ୍ଣୁଙ୍କର ପୂଜକ, ବିଷ୍ଣୁଙ୍କୁ ପୂଜା କରୁଥିଲେ। ତେଣୁ ଏହିଭଳି ଭାବରେ ମହାପ୍ରଭୁ ଏବଂ ଭେଙ୍କଟ ଭଟ୍ଟ ସବୁ ଆଲୋଚନା କରିଛନ୍ତି। ତେଣୁ ସେଠି ମହାପ୍ରଭୁ କହିଲେ, ଆପଣ ସିଏ କହୁଛନ୍ତି କ'ଣ, ବିଷ୍ଣୁ ହେଉଛନ୍ତି ମୂଳ, କୃଷ୍ଣ ହେଉଛନ୍ତି ତାଙ୍କ ପାଖରୁ ଆସିଛନ୍ତି। ତେଣୁ ମହାପ୍ରଭୁ ତାଙ୍କ ସହିତ ଆଲୋଚନା କଲେ, କହିଲେ ଆପଣଙ୍କର ବିଷ୍ଣୁଙ୍କର ପତ୍ନୀ ହେଉଛନ୍ତି ଲକ୍ଷ୍ମୀ, ସେ କାହିଁକି କୃଷ୍ଣଙ୍କୁ ପାଇବା ପାଇଁ ତପସ୍ୟା କରୁଛନ୍ତି, କୃଷ୍ଣଙ୍କୁ ପାଇବା ପାଇଁ ବର୍ତ୍ତମାନ ମଧ୍ୟ ବେଲବନରେ ତପସ୍ୟା କରୁଛନ୍ତି। ଲକ୍ଷ୍ମୀ ଦେବୀ ସତୀ ଶିରୋମଣି ସିଏ ନିଜର ସ୍ୱାମୀ ଛାଡ଼ିକରି ଆଉ ଜଣଙ୍କୁ ସ୍ୱାମୀ ପାଇବା ପାଇଁ କାହିଁକି ତପସ୍ୟା କରୁଛନ୍ତି, ଆଉ ଜଣେ ସ୍ୱାମୀ ପାଇବା ପାଇଁ। ତେଣୁ ସିଏ କହିଲେ ନା, କୃଷ୍ଣ ଯେ ସେଇ ବିଷ୍ଣୁ, ବିଷ୍ଣୁଙ୍କର ଅବତାର ସିଏ ହେଉଛି କୃଷ୍ଣ ବିଷ୍ଣୁ, ନା ଯଦି କୃଷ୍ଣ ହେଉଛନ୍ତି ତାଙ୍କର ଅଂଶ, ତାହେଲେ ଲକ୍ଷ୍ମୀ ଦେବୀ କାହିଁକି ତାଙ୍କୁ ଚାହିଁବା ପାଇଁ କହିବେ, ତାଙ୍କ ସ୍ୱାମୀଙ୍କୁ ଛାଡ଼ିକରି ଅନ୍ୟ ଜଣ କାହିଁ ତାଙ୍କର ଅଂଶକୁ କାହିଁ ଚାହିଁବେ, ପୂର୍ଣ୍ଣକୁ କାହିଁ ନ ଚାହିଁବେ। ଏହିଭଳି ଭାବରେ ବହୁତ ଆଲୋଚନା ହେଇଛି। ତେଣୁ ସେଠି ସେ କହିଛନ୍ତି, ମହାପ୍ରଭୁ ତାଙ୍କୁ ସବୁ କହିଛନ୍ତି ଯେ କୃଷ୍ଣ ହେଉଛନ୍ତି ମୂଳ, ବିଷ୍ଣୁ ହେଉଛନ୍ତି ତାଙ୍କର ଅଂଶ, ବିଷ୍ଣୁ ହେଉଛନ୍ତି ଅଂଶ, କୃଷ୍ଣ ହେଉଛନ୍ତି ଅଂଶୀ, ମୂଳ ହେଉଛି କୃଷ୍ଣ। ତେଣୁ ବିଷ୍ଣୁଙ୍କର ପତ୍ନୀ ହିସାବରେ ଲକ୍ଷ୍ମୀ ଦେବୀ ଯେହେତୁ ତାଙ୍କର ପତ୍ନୀ, କିନ୍ତୁ ତଥାପି ସେ ଚାହାନ୍ତି କୃଷ୍ଣଙ୍କର ସଙ୍ଗ କରିବା ପାଇଁ, ତେଣୁକରି ଆଜି ପର୍ଯ୍ୟନ୍ତ ମଧ୍ୟ ସେ ତପସ୍ୟା କରୁଛନ୍ତି, ବିଲବନରେ ତପସ୍ୟା କରୁଛନ୍ତି ଏ ପର୍ଯ୍ୟନ୍ତ ମଧ୍ୟ। ଏଇଟାକୁ ନାଗପତ୍ନୀମାନେ ସେ କଥା କହିଛନ୍ତି, ଭଗବାନ ଯେତେବେଳେ ଛୋଟ ଯେଉଁ ପଗଣ୍ଡ ଲୀଳାରେ ଭଗବାନ କାଳିଆକୁ ଯେତେବେଳେ ଦମନ କରୁଥିଲେ, ସେଇ ପ୍ରସଙ୍ଗରେ ଏଇଟା ନାଗପତ୍ନୀମାନେ ଭଗବାନଙ୍କୁ ଏହିଭଳି ଭାବେ ସ୍ତୁତି କରିଛନ୍ତି। କଶ୍ୟାନୁଭାବ ସ୍ୱନଦେବ ବିଦ୍ମହେ ତବାଙ୍ଘ୍ରି ରେଣୁ ସ୍ପର୍ଶାଧିକାର ଯଦ୍ବାଞ୍ଛୟା ଶ୍ରୀ ଲଲନାଚର ତପୋ ବିହାୟ କାମାନ ସୁଚିରଙ୍ଘ୍ରିତ ପ୍ରତା। ସେମାନେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି ଯେ ତାଙ୍କର ସ୍ୱାମୀ କ'ଣ ତପସ୍ୟା କରିଥିଲେ, କ'ଣ ତପସ୍ୟା କରିଥିଲେ ଯେ ଆଜି ଆପଣଙ୍କର ପାଦପଦ୍ମକୁ ପ୍ରାପ୍ତ ହେଲେ, ସିଏ ପାଦପଦ୍ମ ଯେଉଁ ପାଦପଦ୍ମକୁ ପ୍ରାପ୍ତ ହେବା ପାଇଁ ଲଲନା କହିଲେ ଲକ୍ଷ୍ମୀ ଦେବୀ ଚିରକାଳ ଧରି ତପସ୍ୟା କରୁଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ପ୍ରାପ୍ତ ହୋଇପାରିନାହାନ୍ତି। ତେଣୁ ଏଇଭଳି ଭାବରେ ଯେଉଁ କଥା ରହିଛି, ବିଷ୍ଣୁ ହେଉଛନ୍ତି ପ୍ରକୃତରେ କୃଷ୍ଣଙ୍କର, କୃଷ୍ଣଙ୍କ ଠାରୁ ବିଷ୍ଣୁ ମୂଳ ହେଉଛନ୍ତି ଭଗବାନ, ହେଉଛନ୍ତି ମୂଳ କୃଷ୍ଣ। ଯେତେ ସବୁ ଭଗବାନଙ୍କର ଯେତେ ସବୁ ଅବତାର ସବୁ ରହିଛନ୍ତି, ବିଷ୍ଣୁ ଅନେକ ବିଷ୍ଣୁ ରହିଛନ୍ତି, ଅନେକ ବିଷ୍ଣୁ ରହିଛନ୍ତି। ତେଣୁ ଏ ଭାଗବତ ବର୍ଣ୍ଣନା କରାଯାଇଛି, ବନ୍ୟ ପୁରାଣ ମାନଙ୍କୁ ବର୍ଣ୍ଣନା କରାଯାଇଛି, ମୂଳ ଭଗବାନ ହେଲେ କୃଷ୍ଣ। ତାଙ୍କଠାରୁ ଯେଉଁ ବିସ୍ତାର ଆସୁଛନ୍ତି ସେ ହେଉଛନ୍ତି ବଳରାମ। କୃଷ୍ଣଙ୍କ ଠାରୁ ବିସ୍ତାର ଆସୁଛନ୍ତି ବଳରାମ, ବଳରାମଙ୍କ ଠାରୁ ବିସ୍ତାର ଆସୁଛନ୍ତି ସେ ହେଉଛନ୍ତି ଚତୁର୍ବିହ ବାସୁଦେବ, ସଂକର୍ଷଣ, ପ୍ରଦ୍ୟୁମ୍ନ ଏବଂ ଅନିରୁଦ୍ଧ। ସେହି ଯେଉଁ ଚତୁର୍ଭୁହ ରହିଛନ୍ତି ସଂକର୍ଷଣ, ସଂକର୍ଷଙ୍କ ଠାରୁ ଆଉ ଜଣେ ଦ୍ୱିତୀୟ ଚତୁର୍ଭୁହ ଆସୁଛନ୍ତି, ଏବଂ ଏ ଦ୍ୱିତୀୟ ସଂକର୍ଷଣଙ୍କ ଦ୍ୱିତୀୟ ଚତୁର୍ଭୁହର ସଂକର୍ଷଣଙ୍କ ଠାରୁ ଆସୁଛନ୍ତି ନାରାୟଣ ଆସୁଛନ୍ତି, ଯାହାଙ୍କ ଠାରୁ ଆସୁଛନ୍ତି ଭଗବାନ କାରଣ ବ୍ୟବସାୟୀ ବିଷ୍ଣୁ, ଯିଏକି ଏହି ଭୌତିକ ଜଗତର ଊର୍ଦ୍ଧ୍ୱରେ ଚିତ୍ ଜଗତରେ ଯେଉଁ କାରଣାଣ୍ଡବ ଜଳ ରହିଛି ସେହି ଜଳରେ ସେ ଶୟନ କରିଛନ୍ତି ଗର୍ଭ କାରଣ ବ୍ୟବସାୟୀ ବିଷ୍ଣୁ। ଯହ କାରଣାନବ ଜଳେ ଭଜତି ସ୍ମ ଯୋଗ ନିଦ୍ରାମନନ୍ତ ଜଗଦଣ୍ଡ ସରୋମ କୂପ ଆଧାର ଶକ୍ତି ଅବଲମ୍ବ୍ୟା ପରାଂଶ ମୂର୍ତ୍ତି ଗୋବିନ୍ଦମାଦି ପୁରୁଷଂ ତମଂ ଭଜାମି। ତେଣୁ ଏ କାରଣାନବ ସାହି ଯେଉଁ ରହିଛନ୍ତି ଭଗବାନ ବିଷ୍ଣୁ, ସିଏ ଏହି ସବୁକିଛିର କାରଣ। ଭୌତିକ ଜଗତ ଯେଉଁ ତାଙ୍କଠାରୁ ଆସୁଛି, ସୃଷ୍ଟି ହେଉଛି ତାଙ୍କ ନିଶ୍ୱାସରୁ, ସେ ସବୁ ଶ୍ୱାସ ଭୌତିକ ଜଗତ ସବୁ ସୃଷ୍ଟି ହେଉଛି। ସେ କାରଣାନବ ବିଷ୍ଣୁଙ୍କ ଠାରୁ ଜଣେ ବିସ୍ତାର ଆସୁଛନ୍ତି, ସେ ଗର୍ଭତକ ସେ ବିଷ୍ଣୁ, ଗର୍ଭତକ ବିଷ୍ଣୁ ଏବଂ ଗର୍ଭତକ ବିଷ୍ଣୁଙ୍କ ଠାରୁ ଯେତେବେଳେ ଏ ଭୌତିକ ଜଗତ ସୃଷ୍ଟି ହେଉଛି ଭଗବାନଙ୍କ ଠାରୁ, କାରଣାନବ ବିଷ୍ଣୁଙ୍କ ଠାରୁ ଏଇ ଗର୍ଭତକ ସେ ବିଷ୍ଣୁ ଆସୁଛନ୍ତି, ବିସ୍ତାର ଆସୁଛନ୍ତି। ଅନେକ ବ୍ରହ୍ମାଣ୍ଡ ରହିଛି, ସବୁ ବ୍ରହ୍ମାଣ୍ଡରେ ଏହିଭଳି ଭାବରେ ଜଣେ ଜଣେ ଗର୍ଭଦୋଷାୟୀ ବିଷ୍ଣୁ ଆସିଛନ୍ତି, ଗର୍ଭଦୋଷାୟୀ ବିଷ୍ଣୁ ଆସିଛନ୍ତି। ସେ ଗର୍ଭଦୋଷାୟୀ ବିଷ୍ଣୁ ଏହିସବୁ ସୃଷ୍ଟି ପ୍ରକ୍ରିୟାକୁ ଆରମ୍ଭ କରୁଛନ୍ତି, ମୂଳ ସୃଷ୍ଟିକର୍ତ୍ତା ହେଉଛନ୍ତି ଭଗବାନ ବିଷ୍ଣୁ। ତାଙ୍କର ଯେଉଁ ନାଭିରୁ ଗୋଟେ ପଦ୍ମ ବାହାରୁଛି, ଯେଉଁ ପଦ୍ମରେ ବ୍ରହ୍ମା ଆବିର୍ଭାବ ହେଉଛନ୍ତି। ଯଦିଓ ଗର୍ଭଦୋଷାୟୀ ବିଷ୍ଣୁଙ୍କ ପାଖରେ ତାଙ୍କ ପତ୍ନୀ ଲକ୍ଷ୍ମୀଦେବୀ ରହିଛନ୍ତି, କିନ୍ତୁ ସିଏ ଲକ୍ଷ୍ମୀଦେବୀଙ୍କର କୌଣସି ଆଶ୍ରୟ ନ ନେଇକରି ନିଜର ପୁତ୍ରକୁ ଉତ୍ପନ୍ନ କରୁଛନ୍ତି। ତାଙ୍କର ନାଭିରୁ ଗୋଟେ ପଦ୍ମଜାତ ହେଉଛି, ଯେଉଁ ପଦ୍ମରେ ବ୍ରହ୍ମାଜାତ ହେଉଛନ୍ତି, ପଦ୍ମ ଜ୍ୱଳି ବୋଲି କୁହାଯାଏ ବ୍ରହ୍ମାଙ୍କୁ, ବା ସ୍ୱୟଂଭୂ ବୋଲି ମଧ୍ୟ କୁହାଯାଏ ବ୍ରହ୍ମା। ତେଣୁ ବ୍ରହ୍ମା ଏ ସୃଷ୍ଟିକୁ ବିସ୍ତାର କରୁଛନ୍ତି। ତେଣୁ ଏହିଭଳି ଭାବରେ ବ୍ରହ୍ମା ବିଷ୍ଣୁ, ବିଷ୍ଣୁଙ୍କ ବ୍ରହ୍ମାଙ୍କର ଚକ୍ଷୁରୁ ଶିବଜୀ ଉତ୍ପନ୍ନ ହେଉଛନ୍ତି, ସୃଷ୍ଟି ପ୍ରକ୍ରିୟାରେ ବର୍ଣ୍ଣନା କରାଯାଇଛି। ଏହିଭଳି ଭାବେ ବ୍ରହ୍ମା ଶିବ ଏବଂ ବିଷ୍ଣୁ ଏସବୁ ଆସୁଛନ୍ତି ମୂଳ ଦେବତା। ତେଣୁ ଏଇ ଯେଉଁ ବିଷ୍ଣୁ ରହିଛନ୍ତି, ଏହିଭଳି ଭାବରେ ଅନେକ ବିଷ୍ଣୁ ରହିଛନ୍ତି, ପ୍ରତି ବ୍ରହ୍ମାଣ୍ଡରେ ଜଣେ ଜଣେ ଗର୍ଭଦୋଷାୟୀ ବିଷ୍ଣୁ ରହିଛନ୍ତି ପ୍ରତି ବ୍ରହ୍ମାଣ୍ଡରେ, କିନ୍ତୁ ଭଗବାନ ହେଉଛନ୍ତି କୃଷ୍ଣ, ମୂଳ ଭଗବାନ ହେଉଛନ୍ତି କୃଷ୍ଣ। ତେଣୁ କୃଷ୍ଣଙ୍କର ବିସ୍ତାର ହେଉଛନ୍ତି ବିଷ୍ଣୁ। ଏସବୁ କଥା ଭାଗବତ ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ବ୍ରହ୍ମା ସବୁ କହିଛନ୍ତି କଥା। ଯେତେବେଳେ ବ୍ରହ୍ମା ଭଗବାନଙ୍କୁ ଜାଣିପାରିଲେ ନାହିଁ, ତେଣୁ ସେତେବେଳେ ସିଏ କ'ଣ ତାଙ୍କର ଟିକିଏ ଚିନ୍ତା ହେଲା ଯେ ପ୍ରକୃତିରେ ଭଗବାନ, ଏ ଯଦି ଭଗବାନ ତାହେଲେ ଏଭଳି ଗୋପାଳ ବାଳକ ସହିତ ମିଶିକରି ଏଭଳି ଭାବରେ ଖାଦ୍ୟ ଗ୍ରହଣ କରିବେ, ସେ ତାଙ୍କର ଅଇଁଠା ଖାଇଦେବେ, ଏସବୁ କରୁଛନ୍ତି କି ଭଗବାନ, କହିକରି ତାଙ୍କର ସନ୍ଦେହ ହେଲା। ତେଣୁ ସିଏ ଯେତେବେଳେ ନେଇଗଲେ ତାଙ୍କର ପ୍ରଥମେ ତାଙ୍କର ବାଛୁରୀମାନଙ୍କୁ ନେଇଗଲେ, ତାଙ୍କ ଶ୍ରୀକୃଷ୍ଣ ଏବଂ ତାଙ୍କର ସଖାମାନଙ୍କର ଯେଉଁ ବତ୍ସାମାନେ ସବୁ ଥିଲେ ତାଙ୍କୁ ସବୁ ନେଇଗଲେ, ହରଣ କରି ନେଇଗଲେ। ତାପରେ ସୁବିଧା ଦେଖିକରି ଭଗବାନଙ୍କର ଯେଉଁ ସଖାମାନେ ରହିଛନ୍ତି ତାଙ୍କୁ ସବୁ ଚୋରି ନେଇଗଲେ, ହରଣ କରି ନେଇଗଲେ। ତେଣୁ ଏହିଭଳି ଭାବରେ ଗୋଟିଏ ବର୍ଷ କାଳ ଭଗବାନ ନିଜକୁ ବିସ୍ତାର କରିକରି, ଯେତେ ସଂଖ୍ୟକ ବତ୍ସା ଥିଲେ, ଯେତେ ସଂଖ୍ୟକ ବାଳକ ଥିଲେ, ଭଗବାନ ନିଜକୁ ବିସ୍ତାର କରିକରି ସେତିକି ସଂଖ୍ୟାରେ ଗୋଟିଏ ବର୍ଷ କାଳ ଲୀଳା କରିଥିଲେ। ତେଣୁ ବ୍ରହ୍ମାଙ୍କର ଏ ଗୋଟିଏ ତ୍ରୁଟିରେ ଏତିକି ସବୁ ଘଟଣା ହୋଇଗଲା ବ୍ରହ୍ମଲୋକରେ, ଗୋଟିଏ ତ୍ରୁଟି ମାନେ ଏଠି ଗୋଟିଏ ବର୍ଷ। ତେଣୁ ଆ ଭିତରେ ବ୍ରହ୍ମା ଆସି ଦେଖିଲେ ଯାହା ସବୁ ଲୀଳା ଚାଲିଥିଲା ସେମିତି ଚାଲିଛି, ତେଣୁ ସେ ଆଶ୍ଚର୍ଯ୍ୟ ହୋଇଗଲେ। ତେଣୁ ସେ ନିଜର ଭୁଲ ବୁଝିପାରିଲେ, ଭଗବାନ ନିଜକୁ ବିଷ୍ଣୁ ରୂପରେ ତାଙ୍କୁ ଦେଖାଇଲେ। ସେଇ କୃଷ୍ଣ ନିଜକୁ ଯେଉଁ ବିସ୍ତାର କରିଛନ୍ତି ସେଇଠି ସେ ଚତୁର୍ଭୁଜ ବିଷ୍ଣୁ ରୂପରେ ବ୍ରହ୍ମାଙ୍କ ରୂପ ଦେଖାଇଲେ ତାଙ୍କୁ। ତେଣୁ ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ଭଗବାନଙ୍କର ପାଖରେ କ୍ଷମା ପ୍ରାର୍ଥନା କରୁଛନ୍ତି ବ୍ରହ୍ମା, ତା ଦେହରେ ଏ ଶ୍ଳୋକ ହେଉଛନ୍ତି, ଆପଣ ହେଉଛନ୍ତି ନାରାୟଣ ତ୍ୱଂ, ଆପଣ ହେଉଛନ୍ତି, ଯଦି ବ୍ରହ୍ମା କହିବେ ପ୍ରଭୁ ଆପଣ ମୋ ପିତା, ଆମର ମୋତେ କ୍ଷମା କରନ୍ତୁ, ପୁତ୍ରର ଦୋଷକୁ ପିତା ଧରନ୍ତି ନାହିଁ, ମୋତେ କ୍ଷମା କରନ୍ତୁ। ଯଦି ଭଗବାନ କହିବେ ବ୍ରହ୍ମା ତୁମର ପିତା ହେଉଛନ୍ତି ବିଷ୍ଣୁ, ମୁଁ ଜଣେ ଗୋପାଳ ବାଳକ, ମୋତେ ତୁମ ପିତା କହୁଛ, ତୁମର ପିତା ହେଉଛନ୍ତି ନାରାୟଣ ନା, ଆଉ ମୁଁ କ'ଣ ତୁମ ପିତା। ତେଣୁ ସେ ଏଇ ଶ୍ଳୋକଟି କହିଛନ୍ତି, ଏଇଭଳି ଅନ୍ୟ କେତେ ଶ୍ଳୋକ ଅଛନ୍ତି। ତେଣୁ ଏତେ ସେ କହୁଛନ୍ତି, ଆପଣ ପ୍ରଭୁ ସେଇ ବିଷ୍ଣୁ କହୁଛନ୍ତି ଯେ ନାରାୟଣ ସ୍ତଂ ନହି ସର୍ବଦେହିନା ଆତ୍ମସ୍ୟାଧିଶା ଖିଳଲୋକ ସାକ୍ଷୀ ନାରାୟଣଙ୍ଗ ନରଭୁଜ ଲାୟନାଥ ଚଚା ବି ସତ୍ୟଂ ନ ତବେବ ମାୟା। ନାରାୟଣ ଆପଣ ହେଉଛନ୍ତି ନାରାୟଣ, ସ୍ତଂ ନହି ସର୍ବଦେହିନା, ଏବଂ ଭଗବାନ ସମସ୍ତଙ୍କ ହୃଦୟରେ ଭଗବାନ ନିଜକୁ ବିସ୍ତାର କରି ରହିଛନ୍ତି। ସର୍ବଦେହିନା ଆତ୍ମସ୍ୟାଧିଶା ଖିଳଲୋକ ସାକ୍ଷୀ, ସମସ୍ତଙ୍କର ହୃଦୟରେ ଆପଣ ଦେହୀମାନଙ୍କର ଦେହ ସମସ୍ତ ଦେହୀମାନଙ୍କର ଦେହରେ ରହିଛନ୍ତି ଆପଣ, କିଭଳି ନା ଅଖିଳ ଲୋକ ସାକ୍ଷୀ ଅଧିଶ, ଆପଣ ହେଉଛନ୍ତି ପରମାତ୍ମା, ଆପଣ ହେଉଛନ୍ତି ଅଧିଶ, ଆପଣ ହେଉଛନ୍ତି ସବୁକିଛିର ମାଲିକ ବା ସବୁକିଛି ନିୟନ୍ତ୍ରଣକାରୀ, ଏବଂ ଆପଣ ହେଉଛନ୍ତି ଅଖିଳ ଲୋକ ସାକ୍ଷୀ, ଆପଣ ସବୁର ସାକ୍ଷୀ ହେଉଛନ୍ତି, ଆପଣ ଅଖିଳ ଲୋକର ସାକ୍ଷୀ ହେଉଛନ୍ତି ଆପଣ। ନାରାୟଣ ଅଙ୍ଗ ନରଭୂତ ଲାୟନାଥ ଚର୍ଚ୍ଚା ବି ସତ୍ୟଙ୍ଗ ନ ତେବେ ମାୟା, ଆପଣ ହେଉଛନ୍ତି ନାରାୟଣଙ୍କ ନାରାୟଣଙ୍କ ଠାରୁ କ'ଣ, ନାରାୟଣ ହେଉଛନ୍ତି ଆପଣଙ୍କର ଠାରୁ ଆସୁଛନ୍ତି, ତେଣୁ ଆପଣ ହେଉଛନ୍ତି ନରଭୂଜ, ଆପଣ ନରଭୂଜ ଦୁଇ ଭୁଜ ଧାରଣ କରିଛନ୍ତି ନର, ଆପଣ ଆପଣ ହେଉଛନ୍ତି ମନୁଷ୍ୟ ରୂପରେ ଆପଣ ରହିଛନ୍ତି, କିନ୍ତୁ ଏ ବ୍ରହ୍ମା ଆପଣଙ୍କ ଠାରୁ ଆସୁଛନ୍ତି। ତେଣୁ ଏଇଟାକୁ ସେ ବହୁତ ଯୁକ୍ତି ପ୍ରଦାନ କରିକି ବ୍ରହ୍ମା ସେଇଟାକୁ ପ୍ରତିପାଦନ କରିଛନ୍ତି, ମୂଳ ହେଉଛନ୍ତି ଭଗବାନ କୃଷ୍ଣ, ବିଷ୍ଣୁ ହେଉଛନ୍ତି ତାଙ୍କର ଅଂଶ, ତାଙ୍କ ଅଂଶ ହିସାବରେ ବିଷ୍ଣୁ ଆସୁଛନ୍ତି। ଏଇଟାକୁ ଯେଉଁମାନେ ବିଷ୍ଣୁକୁ ଶ୍ରେଷ୍ଠ ବୋଲି ଭାବୁଛନ୍ତି ସେମାନେ କହୁଛନ୍ତି କୃଷ୍ଣ ହେଉଛନ୍ତି ତାଙ୍କର ଅଂଶ, ଏହିଭଳି ଭାବରେ ସେମାନେ କୁହନ୍ତି। ତେଣୁ ଯାହା ହଉ, ଏଇ ଯେଉଁ ରହିଛନ୍ତି କାଳିନ୍ଦି ଏ କହୁଛନ୍ତି, ଅହଂ ଦେବସ୍ୟ ସବିତୁ, ମୁଁ ସେଇ ସବିତାଙ୍କର କନ୍ୟା, ଯମରାଜ ମଧ୍ୟ ସୂର୍ଯ୍ୟଦେବଙ୍କର କନ୍ୟା ପୁତ୍ର, ଯମରାଜ ଏବଂ ଇଏ ଯମୁନା ଏ ଦୁଇଜଣ ଯାଆଁଳା ଭାଇ ଭଉଣୀ ବୋଲି କୁହାଯାଏ। ତେଣୁ ଇଏ ପରେ କହିବେ, ତିନୋଟି ଶ୍ଳୋକରେ କହିବେ, ତେଣୁ ମୋର ପିତା ମୋତେ ଏଇ କାଳିନ୍ଦି ଏଇ ଯମୁନା ନଦୀରେ ଗୋଟେ ନିର୍ମାଣ କରିଦେଇଛନ୍ତି, ପ୍ରାସାଦ ନିର୍ମାଣ କରିଦେଇଛନ୍ତି, ମୁଁ ସେଇଠି ରହିଛି ଏବଂ ମୁଁ ତପସ୍ୟା କରୁଛି ବିଷ୍ଣୁଙ୍କୁ ପତି ରୂପରେ ପାଇବା ପାଇଁ। ପ୍ରତିମିଚ୍ଛତି ଅହମ୍ ଦେବସ୍ୟ ସବିତୁର୍ ଦୁଇଟା ପ୍ରତିମିଚ୍ଛତି ବିଷ୍ଣୁ ବରଣ୍ୟଂ ବରଦମ୍। ଯଦି ଅର୍ଜୁନ ପଚାରିବେ କାହିଁକି ବିଷ୍ଣୁକୁ ତୁମେ ବରଣ କରିବା ପାଇଁ ଚାହୁଁଛ, ନା ସିଏ ହେଉଛନ୍ତି ବରଦମ୍ ଶ୍ରେଷ୍ଠ, ବରଦାନରେ ଶ୍ରେଷ୍ଠ, ବରଦାନରେ ଶ୍ରେଷ୍ଠ ହେଉଛନ୍ତି ସିଏ ବିଷ୍ଣୁ ବରେଣ୍ୟଂ ବରଦମ୍। ତେଣୁ ଏହିଭଳି ଭାବରେ ଯେଉଁ ରହିଛନ୍ତି ଦେବତାମାନଙ୍କ ଭିତରେ ତିନି ଜଣ ହେଉଛନ୍ତି ଶ୍ରେଷ୍ଠ, ଜଣେ ହେଉଛନ୍ତି କିଏ, ଜଣେ ହେଉଛନ୍ତି ବ୍ରହ୍ମା, ଜଣେ ହେଉଛନ୍ତି ଶିବଜୀ, ଆଉ ଜଣେ ହେଉଛନ୍ତି ବିଷ୍ଣୁ। ଏ ତିନି ଜଣ ବରଦାନ କରିପାରନ୍ତି, ବର ପ୍ରଦାନ କରିପାରନ୍ତି, ଶିବଙ୍କର ବହୁତ ଭକ୍ତ ରହିଛନ୍ତି, ବ୍ରହ୍ମାଙ୍କର ବହୁତ ଭକ୍ତ ରହିଛନ୍ତି, ଏବଂ ଭଗବାନ ବିଷ୍ଣୁଙ୍କର ବା କୃଷ୍ଣଙ୍କର ମଧ୍ୟ ବହୁତ ଭକ୍ତ ରହିଛନ୍ତି। କିନ୍ତୁ ଯେଉଁମାନେ ଭଗବାନ କୃଷ୍ଣଙ୍କର ବା ବିଷ୍ଣୁଙ୍କର ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ହେଉଛନ୍ତି ଅସୁର, भगवान के विष्णु कर भक्तों को कह जाए देवता। भगवान विष्णु कर कह जाए कौन विष्णु भक्त भवे दैव असुर तद विपर्जय। दुई प्रकार लोक अच्छा जो मैंने भगवान विष्णु कर भक्त से मानक देवता भी कह जाए, किंतु जो मैंने भगवान विष्णु कर भक्त नुहंती से मैंने असुर। तेणु ये जो देखुचे आम बहुत असुर रावण इत्यादि एने ब्रह्मा हिरण्यकशिपु हिरण्याक्ष सब ब्रह्मा बहुत बर प्राप्त होते हाँ से भाई भाव में शिवजी बहुत असुर मान को बर प्रदान करु अंतिम आम देखुचे से सब भगवान विष्णु द्वारा हत होती। तेणु ये जो रही चैतन्य चरितामृत वर्णना कर जो गुण सब रही भगवान ब्रह्मा पाखे भगवान जो गुण सब रही चौसठी गुण बोली कह जाए। चौसठी गुण भितर ब्रह्मा पाखे पचासटी गुण पर्यंत रही ना। तेणु ब्रह्मा उपर रही शिवजी, शिवजी पांचटी गुण अधिकार रही एवं शिवजी के ऊपर रोचे विष्णु, विष्णु आँचटी गुण अधिकार रही षाठी गुण विष्णु पाखे रही, किंतु कृष्ण पाखे आउ चारोटी गुण रही एक्स्ट्रा जोटाक विष्णु पाखे ना। यूर आम जाना कृष्ण हो मूल, तेणु वरदान रे भगवान विष्णु जो मैंने भगवान भक्त जो मैंने विष्णु भक्त से मैंने देवता भी कह जा देवता माने भगवान विष्णु नियम अनुसार से सब कार्य करती है। कहते पृथ्वी आम भगवान कृष्ण आविर्भाव दिवस आसीगला पाखे आसला, तेणु ये विषय वर्णना करा जीवो भगवान जिते बड़े पृथ्वी देवी ये जानापी चाहिए भगवान लीला को विस्तार भाव जानापी चाहिए परीक्षित महाराज, कारण सुखदेव गोस्वामी जो भागवत कथा कहते परीक्षित कौन से खाद्य ग्रहण करना कि पानी ग्रहण करना कि विश्राम नौ ना। तेणु सुखदेव गोस्वामी ये भगवान लीला को संक्षेप दुई चारो श्लोक नवम स्कंद चबीस अध्याय कहीदे। तेणु परीक्षित चाहते भगवान कृष्ण लीला को विस्तार भाव शुणापी, तेणु दि चार श्लोक जो कहीदे परीक्षित महाराज कहले प्रभु से भगवान लीला को संक्षेप वर्णना कले हम विस्तार भाव वर्णना करूँ आप चिंता करूँ ना मु खाद्य ग्रहण करना कि पानी ग्रहण करना कि विश्राम नौना मो शुणाप असुविधा हम ना। कहते परीक्षित महाराज दशम स्कंद प्रथम अध्याय कहते आपणकर मुखर ये भगवान कथा मृत मु पान करती दुस्साहन्मान त्यक्त दम विवादते विबंधम तन्मुखाबुजम च्युतम हरि कथामृत मत कौन से खाद्य ग्रहण नकले पानी ग्रहण नकले विश्राम ग्रहण नकले मत कौन बाधा आसुना कहीं विबंधम तन्मुखाबुजम मुंकर मुख पद्म ये हरि कथामृत पान कर विबंधम तन्मुखाबुजम च्युतम हरि कथामृतम। तेणु दशम स्कंधे आरंभ कले भगवान आविर्भाव विषय वर्णना कले दशम स्कंध प्रथम अध्याय सुखदेव गोस्वामी विस्तार भाव वर्णना कर। तेणु ये देवता मैंने जोबले भूमि दृप्त नृप व्याज दैत्यानिक शतायुत आक्रांता भरी भारेण ब्रह्मांड शरण जजु जिते भगवान आसिले भगवान जिते अधर्म ग्लानी धर्म ग्लानी हो जाए अधर्म अभ्युतान हो जाए से समय रे भगवान आसती। तेणु से समयटा गोटे कही कि भाव ना बहुत भूमि दृप्त नृप ब्याज भूमि भाराक्रांत ही पड़ते ये भाव सब राजा मैंने सब हो जाते ब्याज प्रकृत से मैंने राजा नुहति भूमि दृप्त अनुप व्याज दैत्यानिक शतायुत ଶହଶ ଲକ୍ଷ ଲକ୍ଷ ରାଜା ରହିଥିଲେ ସେମାନେ ପାପରେ ଭାରରେ ଭୂମି ଭାରାକ୍ରାନ୍ତ ହୋଇଯାଇଥିଲେ। ଭୂମି ଦୃପ୍ତ ନୃପ ବ୍ୟାଜ ଦୈତାନିକ ସୁତା ଇତି ଆକ୍ରାନ୍ତ ଭୂରି ଭାରଣ ବ୍ରହ୍ମାଣ୍ଡ ଶରଣ ଯଦୁ। ତେଣୁ ଭୂମି ଗୋଟେ ଗାଭୀ ରୂପ ଧାରଣ କରିକିରି ବ୍ରହ୍ମାଙ୍କ ପାଖକୁ ଯାଇ ପହଞ୍ଚିଲେ ଭାର କରିବା ପାଇଁ ଅପନୋଦନ କରିବା ପାଇଁ ବ୍ରହ୍ମାଙ୍କ ପାଖକୁ ପହଞ୍ଚିଲେ। କିନ୍ତୁ ବ୍ରହ୍ମାଙ୍କର ସିଏ କରିପାରିବେ ନାହିଁ, ଭାରକୁ ହରଣ କରିପାରିବେ ନାହିଁ। ତେଣୁ ସିଏ ଶିବଜୀଙ୍କୁ ନେଇକରି ଅନ୍ୟ ଦେବତାମାନଙ୍କୁ ନେଇକରି କ୍ଷୀରସାଗର ନିକଟରେ ଭଗବାନ ଯେଉଁ ରହିଛନ୍ତି କ୍ଷୀରୋଦକ ସାଇ ବିଷ୍ଣୁ ତାଙ୍କୁ ସବୁ ସ୍ତୁତି କଲେ। ତେଣୁ ସେ ଭଗବାନ କହିଲେ ମୁଁ ଯିବି କହିକରି ସେ ଆସିଛନ୍ତି। ବିଷ୍ଣୁ ଆସିକି ସବୁ ବିଭିନ୍ନ ଲୀଳା କରୁଛନ୍ତି। ବ୍ରହ୍ମାଙ୍କର ହୃଦୟ ଭିତରେ ମେସେଜ ଦେଇଥିଲେ ଯେ ଭଗବାନ କହିଲେ ବ୍ରହ୍ମାଙ୍କୁ ଯେ ତୁମର ଯେଉଁ ପୃଥିବୀର ଯେଉଁ ଭାର ରହିଛି ମୁଁ ଏସବୁ ବିଷୟରେ ଜାଣିଛି, ମୁଁ ଆଗରୁ ଜାଣିଛି, ତେଣୁ ମୁଁ ଯିବି। ପ୍ରକୃତିରେ ସେଠି ସେ କହିଲେ ବସୁଦେବ ଗୃହ ସାକ୍ଷାତ ଭଗବାନ ପୁରୁଷ ପର, ବସୁଦେବଙ୍କ ଗୃହରେ ପରମପୁରୁଷ ଭଗବାନ ଆସିବେ। ବସୁଦେବ ଗୃହ ସାକ୍ଷାତ ଭଗବାନ ପୁରୁଷ ପର କ'ଣ ସେଠି ସମ୍ଭବନ୍ତୁ ସୁରସ୍ତ୍ରୀୟ। ତେଣୁ ଦେବତାମାନେ ଏବଂ ତାଙ୍କର ପତ୍ନୀମାନେ ଯାଇକରି ସେଠି ସବୁ ତାଙ୍କର ଲୀଳାରେ ସାହାଯ୍ୟ କରନ୍ତୁ। ବସୁଦେବ ଗୃହ ସାକ୍ଷାତ ଭଗବାନ ପୁରୁଷ ପର ତାପରେ ଜନିଷ୍ୟତି ତତ୍ ପ୍ରିୟାର୍ଥମ ଭଗବାନ ଆବିର୍ଭାବ ହେବେ। ଜନିଷ୍ୟତି ତତ୍ ପ୍ରିୟାର୍ଥମ ତାଙ୍କର ପ୍ରିୟ କାର୍ଯ୍ୟ କରିବା ପାଇଁ ତାଙ୍କ ଲୀଳାରେ ସାହାଯ୍ୟ ହେବା ପାଇଁ ସମ୍ଭବନ୍ତୁ ସୁରସ୍ତ୍ରୀୟ ଦେବତାମାନେ ଏବଂ ତାଙ୍କର ପତ୍ନୀମାନେ ଯାଇକରି ସେଥିରେ ସାହାଯ୍ୟ କରନ୍ତୁ, ସେଠି ଯେଉଁ ଜନ୍ମଗ୍ରହଣ କରନ୍ତୁ ସମ୍ଭବନ୍ତୁ ସୁରସ୍ତ୍ରୀୟ। ତେଣୁ ଇଏ ହେଉଛନ୍ତି ଇଏ ଆସିଲେ ଦେବତା ଯେଉଁ ରହିଛନ୍ତି ସୂର୍ଯ୍ୟ ଦେବତାଙ୍କର କନ୍ୟା ଆସିଛନ୍ତି ବର୍ତ୍ତମାନ ଭଗବାନ ଲୀଳାରେ ସାମିଲ ହେବେ ସୁରସ୍ତ୍ରୀୟ। ଏଭଳି ଭାବରେ ଆମେ ଦେଖିବା ସବୁ ଦେବତାମାନେ ଇନ୍ଦ୍ର ସିଏ ତାଙ୍କର ପୁତ୍ର ରୂପରେ ଆସିଲେ, ଯେଉଁ ଅର୍ଜୁନ ଆସିଲେ ଇନ୍ଦ୍ରଙ୍କ ପୁତ୍ର ଆସିଲେ, ଏଇଭଳି ଭାବରେ ସବୁ ଦେବତାମାନେ ଭଗବାନ ଲୀଳାରେ ସବୁ ସାମିଲ ହେଇଛନ୍ତି। ଯଦୁବଂଶରେ ଅନ୍ୟ ବଂଶରେ ସବୁ ସେମାନେ ଆସିକରି ଭଗବାନ ଲୀଳାରେ ସବୁ ସାମିଲ ହେଇଛନ୍ତି। ତେଣୁ ଇଏ ହେଉଛନ୍ତି ବିଷ୍ଣୁ ଭରେନିୟମ ବରଦମ ବରଦାନରେ ସିଏ ହେଉଛନ୍ତି ଶ୍ରେଷ୍ଠ। ଏମିତି କିଛି ବର ନାହିଁ ଯାହାକି ସେ ଦେଇପାରିବେ ନାହିଁ। ଅନେକ ଯେଉଁ ରହିଛି ବର ରହିଛି ଭୌତିକ ଜଗତରେ ବହୁତ ପ୍ରକାର ଆଶିଷ ରହିଛି ବା ବହୁତ ପ୍ରକାର ବର ରହିଛି, କାହାର କ'ଣ ସବୁ ଆବଶ୍ୟକତା ରହିଛି, ବହୁତ ପ୍ରକାର କାମନା ରହିଛି, ବହୁତ ଲୋକଙ୍କର ବହୁତ ପ୍ରକାର କାମନା ରହିଛି। ତେଣୁ ଏଇଭଳି ଭାବରେ ବିଭିନ୍ନ ପ୍ରକାର ଯେଉଁ କାମନା ରହିଛି ଭୌତିକ ଜଗତରେ ଯେତେ ପ୍ରକାର ବର ରହିଥାଇପାରେ, ଏଇ ଶ୍ଳୋକଟି ରହିଛନ୍ତି ଦୁଇ ସ୍ଥାନରେ ରହିଛନ୍ତି, ଯେଉଁମାନେ ଭଗବାନ ଭକ୍ତ ସେମାନେ କିଛି ଚାହାନ୍ତି ନାହିଁ। ତେଣୁ ଦଶମ ସ୍କନ୍ଧ ଷୋହଳ ଅଧ୍ୟାୟରେ ଅଛନ୍ତି ଏବଂ ଷଷ୍ଠ ସ୍କନ୍ଧରେ ମଧ୍ୟ ସେ ଯେଉଁ ରହିଛନ୍ତି ବୃତ୍ରାସୁର ମଧ୍ୟ ସେ ଶ୍ଳୋକଟି କହିଛନ୍ତି ନ ନାଗ ପୃଷ୍ଠମ ନ ପାରମେଷ୍ଟ୍ୟମ୍, ନ ନାଗ ପୃଷ୍ଠମ ନ ପାରମେଷ୍ଟ୍ୟମ୍, ନ ସାର୍ବଭୌମମ୍ ନ ରସାଧିପତ୍ୟମ୍, ନ ଯୋଗ ସିଦ୍ଧିମ୍ ଅ ପୁନର୍ଭବମ୍ ବା ସମାଜ। ଏଇ ଯେଉଁ ରହିଛି ଏସବୁ ବିଭିନ୍ନ ପ୍ରକାର ବର ରହିଛି। ନାକ ପୃଷ୍ଠମ, ନାକ ପୃଷ୍ଠମ କହିଲେ ସ୍ୱର୍ଗ, ସ୍ୱର୍ଗର ପୃଷ୍ଠରେ ରହିବେ ଯେଉଁମାନେ ଦେବତା ହେବେ ନାକ ପୃଷ୍ଠମ। ସ୍ୱର୍ଗର ଅନେକ ନାମ ରହିଛି, ତା'ର ଗୋଟେ ନାମ ହେଉଛି ନାକ। ତେଣୁ ନ ନାକ ପୃଷ୍ଠମ ଆମେ ମୁଁ ଦେବତା ହେବା ପାଇଁ ଚାହୁଁନି। ଦେବଲୋକରେ ବହୁତ ଐଶ୍ୱର୍ଯ୍ୟ ରହିଛି, ଭାଗ ବେଦରେ ଯେଉଁ ରହିଛି କର୍ମକାଣ୍ଡ ଧାର ରହିଛି, ଲୋକମାନେ ଏଇ କର୍ମକାଣ୍ଡ ଧାରା ପ୍ରତି ଆକୃଷ୍ଟ ହୋଇଯାଆନ୍ତି କାହିଁକିନା ସ୍ୱର୍ଗ ଲୋକକୁ ଯିବେ, ସ୍ୱର୍ଗ ଲୋକରେ ବହୁତ ଐଶ୍ୱର୍ଯ୍ୟ ରହିଛି। ତେଣୁ ଏଇଭଳି ଭାବରେ ଭଗବାନ ଏଇସବୁ ପ୍ରଦାନ କରିପାରନ୍ତି, ନାକ ସ୍ୱର୍ଗ ଲୋକକୁ ଯିବା ପାଇଁ ପ୍ରଦାନ କରିପାରନ୍ତି, ବର ପ୍ରଦାନ କରିପାରନ୍ତି ସ୍ୱର୍ଗକୁ ଯିବା ପାଇଁ, ନ ପାରମେଷ୍ଟ୍ୟମ୍ ଏବଂ ସ୍ୱର୍ଗ ଲୋକର ଉପରେ ହେଉଛନ୍ତି ପାରମେଷ୍ଟି, ଯେଉଁଠି ବ୍ରହ୍ମା ବ୍ରହ୍ମା ରହୁଛନ୍ତି। ବ୍ରହ୍ମାଙ୍କର ଭୌତିକ ଜଗତରେ ଯେତେ ଐଶ୍ୱର୍ଯ୍ୟ ରହିଛି ସବୁଠାରୁ ଶ୍ରେଷ୍ଠ ଐଶ୍ୱର୍ଯ୍ୟ ରହିଛି ବ୍ରହ୍ମାଙ୍କ ପାଖରେ। ବ୍ରହ୍ମାଙ୍କର ଐଶ୍ୱର୍ଯ୍ୟର ଗୋଟେ ଝଲକ ଭଗବତ ଗୀତାରେ ଭଗବାନ ଅଷ୍ଟମ ଅଧ୍ୟାୟରେ କହିଛନ୍ତି ଯେ ବ୍ରହ୍ମାଙ୍କର ଐଶ୍ୱର୍ଯ୍ୟ ଆମେ ଏଇଥିରୁ ଜାଣିବା ଯେ ତାଙ୍କର ଗୋଟିଏ ଦିନ ହେଉଛି ଆମର ପୃଥିବୀ ପୃଷ୍ଠର 1000 ଦିବ୍ୟ ଯୁଗ, ସହସ୍ର ଯୁଗ ପର୍ଯ୍ୟନ୍ତ ମହର୍ଯ୍ୟତ ବ୍ରହ୍ମଣ ବିଧୁ। ତାଙ୍କର ଗୋଟିଏ ଗୋଟିଏ ଦିନ ହେଉଛି ଆମର ପୃଥିବୀ ପୃଷ୍ଠରେ 1000 ଦିବ୍ୟ ଯୁଗ। ତାକୁ ହିସାବ କଲେ କେତେ ଆସିବ? ଗୋଟେ 1000 ଦିବ୍ୟ ଯୁଗ କହିଲେ କେତେ ବର୍ଷ ହେବ? 14 ଜଣ ମନେ କାହିଁକି ଆସିବେ? ଗୋଟିଏ ଦିନରେ 14 ଜଣ ମନେ ଆସିବେ? ବ୍ରହ୍ମାଙ୍କର ଗୋଟିଏ ଦିନରେ 14 ଜଣ ମନେ ଆସିବେ? 71 ଦିବ୍ୟ ଯୁଗ ନା ଗୋଟିଏ ମନଙ୍କର। ତେଣୁ ଗୋଟିଏ ଦିବ୍ୟ ଯୁଗ ହେଉଛି ସତ୍ୟ ତ୍ରେତୟା ଦ୍ୱାପର କଳି, ଚାରି ଯୁଗ ମିଶିଲେ ଗୋଟିଏ ଦିବ୍ୟ ଯୁଗ। ଖାଲି କଳିର ପରିମାଣ ହେଉଛି 432,000 ବର୍ଷ, ଆର 2 ଗୁଣ ହେଉଛି ଦ୍ୱାପରର ପରିମାଣ, ଆର 3 ଗୁଣ ହେଉଛି ତ୍ରେତୟା ଯୁଗର ପରିମାଣ, ଏବଂ କଳି ଯୁଗର 4 ଗୁଣ ହେଉଛି ସତ୍ୟ ଯୁଗର ପରିମାଣ। ତ ସବୁ ମିଶାଇଲେ ଆସିବ 43,20,000 ବର୍ଷ। ଏଇଟା ହେଉଛି ଗୋଟିଏ ଦିବ୍ୟ ଯୁଗ। ଆକୁ ହଜାରରେ ଗୁଣିଲେ ଆସିବ 432 କୋଟି ବର୍ଷ। ଇଏ ହେଉଛି ବ୍ରହ୍ମାଙ୍କର ଗୋଟିଏ ଦିବସ। ଏବଂ ସେହିଭଳି ଭାବରେ ତାଙ୍କ ରାତ୍ରି ମଧ୍ୟ ରହିଛି। ଏଥିରୁ ଆମେ ଜାଣିବା ପରମେଷ୍ଠୀ ଯେଉଁ ରହିଛି ସବୁଠୁ ଶ୍ରେଷ୍ଠ ଐଶ୍ୱର୍ଯ୍ୟ ସେଇ ତାଙ୍କ ପାଖରେ ରହିଛି। ଏବଂ ତଳେ ମଧ୍ୟ ବହୁତ ପ୍ରକାର ଐଶ୍ୱର୍ଯ୍ୟ ରହିଛି ନା। ସାର୍ବଭୌମ, ସାର୍ବଭୌମ କହିଲେ ପୃଥିବୀ ପୃଷ୍ଠରେ, ପୃଥିବୀ ପୃଷ୍ଠରେ ଯେତେ ଐଶ୍ୱର୍ଯ୍ୟ ରହିଛି, ଜଣେ ସାର୍ବଭୌମ ସମ୍ରାଟ ଯଦି ହେବେ ସେ ସବୁକିଛି ଐଶ୍ୱର୍ଯ୍ୟ ପ୍ରାପ୍ତ ହେବେ ସାର୍ବଭୌମ। ଏବଂ ପୃଥିବୀ ତଳେ ମଧ୍ୟ ବହୁତ ଐଶ୍ୱର୍ଯ୍ୟ ରହିଛି, ରସାଧିପତ୍ୟମ ତାକୁ କୁହାଯାଏ, ରସା ତଳ ଇତ୍ୟାଦି ବିଭିନ୍ନ ପ୍ରକାର ତଳ ତଳ ଅତଳ ଭିତର ସବୁ ରହିଛି, ସେଥିରେ ମଧ୍ୟ ବହୁତ ଐଶ୍ୱର୍ଯ୍ୟ ରହିଛି। କିନ୍ତୁ ଏସବୁକୁ ଭଗବାନ ବହୁତ ସହଜରେ ପ୍ରଦାନ କରିଦିଅନ୍ତି। ଏବଂ ବହୁତ କହିବା କଥାରେ ଯେତେ ସବୁ ଐଶ୍ୱର୍ଯ୍ୟ ରହିଛି ତାଠାରୁ ଆହୁରି ଉର୍ଦ୍ଧ୍ୱ ହେଉଛି ବ୍ରହ୍ମ, ଯେଉଁମାନେ ମୁକ୍ତିପ୍ରାପ୍ତ ହୁଅନ୍ତି, ଯେଉଁମାନେ ମୁକ୍ତିପ୍ରାପ୍ତ ହୁଅନ୍ତି। ଏ ଭୌତିକ ଜଗତରେ ଯେତେ ଐଶ୍ୱର୍ଯ୍ୟ ରହିଛି ତାଠାରୁ ଆହୁରି ଅଧିକ ଐଶ୍ୱର୍ଯ୍ୟ ହେଉଛି ଏ ବ୍ରହ୍ମ ବା ମୁକ୍ତିପ୍ରାପ୍ତ ହେବା, ବ୍ରହ୍ମସ୍ତରକୁ ଉନ୍ନୀତ ହେବା। ତେଣୁ ସେଇଟା ସେ କହିଲେ ନାକପୃଷ୍ଟମ ନ ପାରମେଷ୍ଟ୍ୟମ ନ ସାର୍ବଭୌମମ ନ ରସାଧିପତ୍ୟମ ନ ଯୋଗସିଦ୍ଧି। ହଁ, ଯୋଗସିଦ୍ଧି ରହିଛି, ଯୋଗସିଦ୍ଧି ମଧ୍ୟ ଯେଉଁ ଅଣିମା ଲଗିମା ଇତ୍ୟାଦି ଅଷ୍ଟାଙ୍ଗ ଯୋଗସିଦ୍ଧି ରହିଛି, ଇଏ ମଧ୍ୟ ବହୁତ ପ୍ରକାର ବର ଜଣେ ପ୍ରାପ୍ତ ହୋଇପାରନ୍ତି, ବରଦାନ ଦେଇପାରନ୍ତି। ଏବଂ ଯୋଗସିଦ୍ଧିଠାରୁ ଆହୁରି ଉର୍ଦ୍ଧ ହେଉଛି ଯେ ଅପୁନର୍ଭବମ୍ ବା ଯୋଗସିଦ୍ଧି ଭୌତିକ ଜଗତରେ ଯେଉଁ ଯୋଗସିଦ୍ଧି ସବୁ ରହିଛି ଏ ଭୌତିକ ଜଗତ ଭିତରେ ସେଇଟା ସୀମିତ ରହିଛି। କିନ୍ତୁ ଯେଉଁମାନେ ଭୌତିକ ଜଗତରୁ ଉଦ୍ଧାର ହୋଇଯାଉଛନ୍ତି ଆଉ ପୁନର୍ଭବମ୍ ବା ମୁକ୍ତି ହୋଇଯାଉଛନ୍ତି, ମୁକ୍ତି ଯେଉଁମାନେ ପ୍ରାପ୍ତ ହେଉଛନ୍ତି, ସେ ବ୍ରହ୍ମ ସୁଖ ଯେଉଁ ପ୍ରାପ୍ତ ହେଉଛନ୍ତି, ଭୌତିକ ଜଗତରେ ଯେତେ ଐଶ୍ୱର୍ଯ୍ୟ ରହିଛି ତାଠାରୁ ଆହୁରି କୋଟି କୋଟି ଗୁଣ ସେଇଟା ଅଧିକା, କୋଟି ଗୁଣ ଅଧିକା। ତେଣୁ ଭଗବାନ ଏସବୁ ବରଦାନରେ ଶ୍ରେଷ୍ଠ, ଅନ୍ୟମାନେ ଦେଇପାରିବେ ନାହିଁ, ଅନ୍ୟମାନେ ମୁକ୍ତି ପ୍ରଦାନ କରିପାରିବେ ନାହିଁ, ଅନ୍ୟମାନେ ଏସବୁ ବିଭିନ୍ନ ପ୍ରକାର ଭୌତିକ ଐଶ୍ୱର୍ଯ୍ୟ ପ୍ରଦାନ କରିପାରିବେ ସିନା, କିନ୍ତୁ ମୁକ୍ତି ପ୍ରଦାନ କରିପାରିବେ ନାହିଁ। ମୁକ୍ତି ପ୍ରଦାତା ହେଉଛନ୍ତି ଭଗବାନ ବିଷ୍ଣୁ ବା ନାରାୟଣ ବା କୃଷ୍ଣ। ତେଣୁ ଏଠି କୁହାଗଲା ବରଦଂ, ବରଦାନରେ ଶ୍ରେଷ୍ଠ ହେଉଛନ୍ତି ବିଷ୍ଣୁ। ଅନ୍ୟମାନେ ଯେମିତି ଭାଗବତ ଆରମ୍ଭରେ ସେ କଥା କୁହାଯାଇଛି, ଭାଗବତ ଆରମ୍ଭରେ ପରୀକ୍ଷିତ ମହାରାଜ ଯେତେବେଳେ ପଚାରୁଥିଲେ, ବହୁତ ମୁନି ଋଷିମାନେ ସେଠି ଥିଲେ, 60,000 ମୁନି ଋଷିମାନେ ଥିଲେ, ତେଣୁ ତାଙ୍କୁ ସେ କହିବା ପାଇଁ ସେ କହୁଥିଲେ ମୋର ବର୍ତ୍ତମାନ 7 ଦିନ ଆୟୁଷ ଅଛି, ମୋର କ'ଣ କର୍ତ୍ତବ୍ୟ? ଏହିଭଳି ଭାବରେ ତାଙ୍କ ଭିତରେ ନିର୍ଣ୍ଣୟ କରିପାରୁନଥିଲେ କ'ଣ କରିବେ, ତାଙ୍କର କ'ଣ କର୍ତ୍ତବ୍ୟ, କ'ଣ କରିବା କଥା। କିନ୍ତୁ ଯେତେବେଳେ ସୁଖଦେବ ଗୋସ୍ୱାମୀ ଆସି ପହଞ୍ଚିଗଲେ ସେତେବେଳେ ସମସ୍ତେ ତାଙ୍କୁ ସମ୍ମାନ ପ୍ରଦର୍ଶନ କଲେ। ତେଣୁ ପରୀକ୍ଷିତ ମହାରାଜ ତାଙ୍କୁ ଗୋଟେ ଉଚ୍ଚ ଆସନ ପ୍ରଦାନ କରିକି ତାଙ୍କୁ ଏ ପ୍ରଶ୍ନ ପଚାରିଲେ, ମୋର କ'ଣ କର୍ତ୍ତବ୍ୟ ବର୍ତ୍ତମାନ ମୋତେ କୁହନ୍ତୁ, ମୋର 7 ଦିନ ଆୟୁଷ ଅଛି। ତେଣୁ ସୁଖଦେବ ଗୋସ୍ୱାମୀ କହିଲେ, ପରୀକ୍ଷିତ ତୁମର 7 ଦିନ ଆୟୁଷ ଅଛି, ବହୁତ ଆୟୁଷ ହୋଇଗଲା ତୁମର। ଜଣେ ରାଜା ଜଣେ ଥିଲେ, ରାଜା ବସିଷ୍ଠ ରାଜା ଥିଲେ କଟୁଆଙ୍ଗ, ଯିଏକି ତାଙ୍କର ଗୋଟିଏ ମୁହୂର୍ତ୍ତ ଆୟୁଷ ଥିଲା, ଗୋଟିଏ ମୁହୂର୍ତ୍ତ କହିଲେ 48 minutes ବୋଲି କୁହାଯାଏ। 48 minutesରେ ସ୍ୱର୍ଗଲୋକରେ ସେ ଥିଲେ, ଦେବତାମାନଙ୍କ ସହିତ ଯୋଗ ଦେଇକରି ଅସୁରମାନଙ୍କୁ ସବୁ ଯୁଦ୍ଧ କରୁଥିଲେ, ଅସୁରମାନଙ୍କ ସହିତ ଯୁଦ୍ଧ କରୁଥିଲେ। ତେଣୁ ସୁଖଦେବ ଗୋସ୍ୱାମୀ ତାଙ୍କର ଉଦାହରଣ ଦେଲେ ପରୀକ୍ଷିତ, ରାଜା ଥିଲେ କଟୁଆଙ୍ଗ ନାମ ରାଜସେ ଜ୍ଞାନତା ଇଏତା ମାୟୁଷ। ଯେତେବେଳେ ସେ ଜାଣିଲେ ତାଙ୍କର ଆୟୁଷ ମାତ୍ର ମୁହୂର୍ତ୍ତ, ଗୋଟେ ମୁହୂର୍ତ୍ତ ରହିଛି, ତେଣୁ ମୁହୂର୍ତ୍ତ ସର୍ବମୁତ୍ସୃଜ୍ୟ, ସବୁକିଛି ତ୍ୟାଗ କରିକି ଗତବାନ ଅଭୟଂ ହରିମ। ତେଣୁ ସେ ଗୋଟିଏ ମୁହୂର୍ତ୍ତ ଭିତରେ ତାଙ୍କଠାରୁ ଗୋଟିଏ ଦ୍ରୁତଗାମୀ ଯାନ ଆଣିକରି ଏ ପୃଥିବୀ ପୃଷ୍ଠକୁ ଆସିଲେ। ଅଯୋଧ୍ୟାକୁ ଆସିକରି ଭଗବାନ ରାମଚନ୍ଦ୍ରଙ୍କର ସ୍ମରଣ କରିକରି ଭଗବତ ଧାମକୁ ଗଲେ, ଅଯୋଧ୍ୟା ଧାମକୁ ଗଲେ। ଗୋଟିଏ ମୁହୂର୍ତ୍ତରେ ତୁମର 7 ଦିନ ଆୟୁଷ ଅଛି, ବହୁତ ପର୍ଯ୍ୟାପ୍ତ ଆୟୁଷ ହୋଇଗଲା। ତେଣୁ ଆମର କଥା ହେଉଛି ଏଇଟାକୁ ଅନ୍ୟ କେହି ଦେଇପାରିବେ ନାହିଁ। ଏ ଯେଉଁ ମୁକ୍ତି ମୁକ୍ତି ଦେବାଟା, ମୁକ୍ତି ପ୍ରଦାନ କରିବାଟା, ମୁକ୍ତି ପ୍ରଦାନ କେବଳ ବ୍ରହ୍ମା ବିଷ୍ଣୁ ହିଁ କରିବେ, ଆଉ କିଏ କରିପାରିବେ ନାହିଁ। ବର ପ୍ରଦାନକାରୀ ଭିତରେ ଶ୍ରେଷ୍ଠ ହେଉଛନ୍ତି ବିଷ୍ଣୁ ବୋଲି କହିବା, ବରଦଂ ଶ୍ରେଷ୍ଠ ହେଉଛନ୍ତି ବିଷ୍ଣୁ। ସେଇଥିପାଇଁ ହିରଣ୍ୟକଶିପୁ ଯେତେବେଳେ ଜାଣିଲା ଏ ବ୍ରହ୍ମା ତ ଦେଇପାରିବେ ନାହିଁ, ବ୍ରହ୍ମା କ'ଣ ଅମର ବର, ସେ ଚାହୁଁନଥିଲେ କ'ଣ ମୁକ୍ତି ଚାହୁଁନଥିଲେ, ସେ ଚାହୁଁଥିଲେ ଭୌତିକ ଜଗତରେ ସବୁଦିନ ପାଇଁ ରହିବେ, ଅମର ହେଇକି ରହିବେ, ମରିବେନି, ମୃତ୍ୟୁବରଣ କରିବେ ନାହିଁ। ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ମାନ ଯେଉଁ କି ତେଣୁ ସିଏ ଚିନ୍ତା କଲେ ବ୍ରହ୍ମାଙ୍କୁ କେମିତି ଠକିବି, ତେଣୁ ଏଇଭଳି ଭାବରେ ବିଭିନ୍ନ ପ୍ରକାର ବର ମାଗିଲେ। ବରଦାନରେ ଶ୍ରେଷ୍ଠ ହେଉଛନ୍ତି ବିଷ୍ଣୁଙ୍କୁ, ବିଷ୍ଣୁଙ୍କର ଆରାଧନା କରିଥିଲେ ଶ୍ରେଷ୍ଠ ଅମର ବର ପ୍ରାପ୍ତ ହୋଇଯାଇଥାନ୍ତେ, କିନ୍ତୁ ସେ ବିଷ୍ଣୁଙ୍କର ଇଏ କଲେ ନାହିଁ, ବିଷ୍ଣୁଙ୍କର ପୂଜା କଲେ ନାହିଁ, ବ୍ରହ୍ମାଙ୍କର ପୂଜା କଲେ, ତେଣୁ ବ୍ରହ୍ମା ଦେଇପାରିବେ ନାହିଁ। ସେଥିପାଇଁ ସେ କହିଲେ ବ୍ରହ୍ମାଙ୍କୁ କେମିତି ଠକିପାରିବି ମୁଁ, ଠକିବା ପାଇଁ କ'ଣ କଲେ ନା ବିଭିନ୍ନ ପ୍ରକାର କହିଲେ ଏମିତି ମରିବି ନାହିଁ, ସେମିତି ମରିବି ନାହିଁ, ସେମିତି ମରିବି ନାହିଁ, ସେମିତି ମରିବି ନାହିଁ କହିକରି ହଜାର ପ୍ରକାର ବର ନେଲେ। ଅମର ବର ପାଇଁ ସେ ଭାବିଲେ ମୁଁ ଅମର ହୋଇଗଲି, ଆଉ କୌଣସି ଉପାୟ ନାହିଁ, ଜଣେ ମୃତ୍ୟୁବରଣ କରିବ, ଏ ସବୁ ବର ନେଇଯାଇଥିଲେ। କିନ୍ତୁ ଭଗବାନ ବିଷ୍ଣୁ ବ୍ରହ୍ମାଙ୍କର ସବୁ ବରକୁ ରକ୍ଷା କରିକରି ତାଙ୍କର ପ୍ରାଣ ନେଇଗଲେ, ହୋଇଯାଇଛି। ତେଣୁ ବରଦାନରେ ଶ୍ରେଷ୍ଠ, ଆମର କହିବାର ଉଦ୍ଦେଶ୍ୟ ଥିଲା ଇଏ କାଳିନ୍ଦୀ ଯେଉଁ ତପସ୍ୟା କରୁଛନ୍ତି ବିଷ୍ଣୁଙ୍କୁ ବରଣ୍ୟ ଗ୍ରହଣ କରୁଛନ୍ତି, ପତି ରୂପରେ ଗ୍ରହଣ କରିବା ପାଇଁ ଚାହୁଁଛନ୍ତି, କାହିଁକି ନା ବରଦଂ ବରଦାନରେ ଶ୍ରେଷ୍ଠ, ଭଗବାନ ବିଷ୍ଣୁଙ୍କ ଭଳି ଆଉ କି ବର ପ୍ରଦାନ କରିପାରିବେ ନାହିଁ, ବ୍ରହ୍ମା ଏବଂ ଶିବ ଏମାନେ ମଧ୍ୟ ସେ ଦେଇପାରିବେ ନାହିଁ, ମୁକ୍ତି ଦେଇପାରିବେ ନାହିଁ, ମୁକ୍ତି କେବଳ ଭଗବାନ ବିଷ୍ଣୁ ହିଁ ଦେବେ ବା କୃଷ୍ଣ ଦେବେ। ତେଣୁ ଭଗବାନ ପାଇବା ପାଇଁ ସେ ପରମ ତପସ୍ୟା କରୁଛନ୍ତି, ବହୁତ ପ୍ରକାର ତପସ୍ୟା କରୁଛନ୍ତି, 3 ପ୍ରକାର ତପସ୍ୟା ରହିଛି ଭଗବତ ଗୀତା 17 ଅଧ୍ୟାୟରେ ବର୍ଣ୍ଣନା କରିଛନ୍ତି। 9 ପ୍ରକାର ତପସ୍ୟା, ପ୍ରକୃତିରେ 9 ପ୍ରକାର ତପସ୍ୟା ରହିଛି, ଶାରୀରିକ ବାଚିକ ଏବଂ ମାନସିକ, ଏବଂ ପ୍ରତି ତପସ୍ୟା 3 ଗୁଣରେ ରହିଛି, ସତ୍ୱଗୁଣର, ରଜଗୁଣର, ତମଗୁଣର। ଏହିଭଳି ଭାବରେ 9 ପ୍ରକାର ତପସ୍ୟା ବିଷୟରେ 17 ଅଧ୍ୟାୟରେ ଭଗବାନ କହିଛନ୍ତି। ତେଣୁ ଇଏ ତପସ୍ୟା କରୁଛନ୍ତି ଭଗବାନ ପ୍ରାପ୍ତ ହେବା ପାଇଁ, କିଛି ଜିନିଷ ପାଇବା ପାଇଁ ଆମକୁ କିଛି କିଛି ସାକ୍ରିଫାଇସ୍ କରିବାକୁ ପଡ଼ିବ, ତପସ୍ୟା କରିବାକୁ ପଡ଼ିବ। ତେଣୁ ଭଗବାନ ପାଇବା ପାଇଁ ଆମ ପାଇଁ ବର୍ତ୍ତମାନ ତପସ୍ୟା ହେଉଛି ଭାଗବତ ଶୁଣିବା, ଯେଉଁମାନେ ଭାଗବତ ଶୁଣୁଛନ୍ତି ସେ ଗୋଟେ ତପସ୍ୟା, ଭାଗବତ ସହଜ ଶୁଣିପାରିବେ ନାହିଁ, ବା ଆମେ ଯେଉଁ ସକାଳେ ଉଠି ମଙ୍ଗଳ ଆଳତି ଆଟେଣ୍ଡ କରୁଛେ ସେ ଗୋଟେ ତପସ୍ୟା। ପ୍ରଭୁପାଦ ମହାରାଜ କହିଛନ୍ତି କଳିଯୁଗରେ ଆମେ ଏତେ ତପସ୍ୟା କରିପାରିବା ନାହିଁ, ବହୁତ ପ୍ରକାର ତପସ୍ୟା ରହିଛି। ରଘୁଗଣ ଆମର ଇଏ କହିଛନ୍ତି ଜଡ଼ଭରତ ଭାଗବତ 5ମ ସ୍କନ୍ଧରେ ରାଜା ରଘୁଗଣକୁ କହିଛନ୍ତି, ବିଭିନ୍ନ ପ୍ରକାର ତପସ୍ୟା ରହିଛି। ରଘୁଗଣୀ ତତ୍ତପସା ନ ଜାତି ନ ଚେଜିଆ ନିର୍ବାପଣା ଗ୍ରହଦ୍ୱାରା ନ ଛନ୍ଦସା ନବି ଜଳାଗ୍ନି ସୁରେଇ ବିନା ମହତ୍ପାଦ ରୋଜଭିଷେକମ୍। ଯେମିତି ବର୍ତ୍ତମାନ କ'ଣ ଖରାଦିନ ଚାଲିଛି, ବର୍ତ୍ତମାନ ଦିନ କମିଗଲାଣି ଖରା, ଖରା ଦିନରେ ଚାରିପଟେ ନିଆଁ ଲଗାଇକରି ଆମେ ତପସ୍ୟା କରିବା, ଆଉ ଶୀତ ଦିନେ ଜଳ ଭିତରେ ବୁଡ଼ିକିରି ତପସ୍ୟା କରିବା, ଏଇଭଳି ଭାବରେ ବିନା କ'ଣ ଜଳାଗ୍ନି, ଏସବୁ ବିଭିନ୍ନ ପ୍ରକାର ତପସ୍ୟା ରହିଛି। କିନ୍ତୁ ପ୍ରଭୁପାଦ ମହାରାଜ କହିଛନ୍ତି ଆମେ ସେସବୁ ତପସ୍ୟା କରିପାରିବା ନାହିଁ, କିନ୍ତୁ ଆମ ପାଇଁ ତପସ୍ୟା ହେଉଛି ଏଇଟା, ଆମେ ସକାଳେ ମଙ୍ଗଳ ଆଳତି ଉଠିବା, ମଙ୍ଗଳ ଆଳତି ଆଟେଣ୍ଡ କରିବା, ଏଇଟା ଗୋଟେ ତପସ୍ୟା, ଏ ତପସ୍ୟା ମଧ୍ୟ ସେମିତି କରିପାରୁନାହାନ୍ତି। ଏବଂ ଭାଗବତ ଶ୍ରବଣ କରିବା, ଇଏ ଗୋଟେ ତପସ୍ୟା, ଭାଗବତ ଶ୍ରବଣ କରିବା, ଭାଗବତ ଶ୍ରବଣ କରିବାଟା କେତେ ଆନନ୍ଦଦାୟକ ରହିଛି, କିନ୍ତୁ ତଥାପି ସମସ୍ତେ ଶ୍ରବଣ କରିପାରୁନାହାନ୍ତି। ତେଣୁ ଏଇଭଳି ଭାବରେ ଅନେକ ତପସ୍ୟା ରହିଛି, ତେଣୁ ଭଗବାନ ପାଇବା ପାଇଁ କି ତପସ୍ୟା କରିବାକୁ ପଡ଼ିବ। ତେଣୁ କାଳିନ୍ଦୀ ଭଗବାନ ପାଇବା ପାଇଁ ତପସ୍ୟା କରୁଛନ୍ତି। ଏ ଶ୍ଳୋକରେ ଆମର କହୁଛନ୍ତି, ସନାତନ ଗୋସ୍ୱାମୀ କହୁଛନ୍ତି, ବିଷ୍ଣୁ ମିତି ଚ କ'ଣ ନିଜ ଐଶ୍ୱର୍ଯ୍ୟଣ ସର୍ବବ୍ୟାପକ ମିତି। ବିଷ୍ଣୁ ତାଙ୍କର ଐଶ୍ୱର୍ଯ୍ୟ ଏଭଳି ରହିଛି ଯେ ସବୁଠାରେ ବ୍ୟାପ୍ତ ହୋଇପାରିବେ, ସବୁଠାରେ ବ୍ୟାପ୍ତ ହୋଇପାରିବେ। ବିଷ୍ଣୁ ଶବ୍ଦର ଅର୍ଥ ହେଉଛି ପରିବ୍ୟାପ୍ତ, ସବୁଠାରେ ବ୍ୟାପ୍ତ ବିଷ୍ଣୁ। କୃଷ୍ଣଙ୍କର ଅନେକ ଲୀଳାରେ ବିଷ୍ଣୁ ବୋଲି କୁହାଯାଇଛି, ଯେଉଁ ଭଗବାନ ରାସ ଲୀଳା କରୁଥିଲେ, ନିଜକୁ ବିସ୍ତାର କରିଥିଲେ, ତେଣୁ ବିଷ୍ଣୁଙ୍କର ଲୀଳା ବୋଲି ସେଇଟା କୁହାଯାଉଛି। ଭାଗବତ ଦଶମ ସ୍କନ୍ଧ 33 ଅଧ୍ୟାୟରେ ବିକ୍ରୀଡ଼ିତଂ ବ୍ରଜବଧ ବୀର ଇଦଂ ତ ବିଷ୍ଣୁ ବୋଲି କୁହାଯାଇଛି। କୃଷ୍ଣ ତାଙ୍କ ସହିତ ଲୀଳା କରୁଥିଲେ, ଆଜିର ଯେଉଁ ପ୍ରଭୁପାଦଙ୍କ ବାଣୀ ଥିଲା ସେଇଟା, ଯେ ଭଗବାନଙ୍କ ଏଇ ଲୀଳାକୁ ଆମେ ବୁଝିପାରିବା ନାହିଁ, ମୋଷ୍ଟ ଡିଫିକଲ୍ଟ। ଭଗବାନ ଯେଉଁ ରାସ ଲୀଳା କଲେ, ଏଇଟାକୁ ଯେଉଁମାନେ ପବିତ୍ର ଶୁଦ୍ଧ ଯେଉଁମାନେ ନୁହନ୍ତି ତାଙ୍କୁ ସେମାନେ ବୁଝିପାରିବେ ନାହିଁ, ଏ ମୋଷ୍ଟ ଡିଫିକଲ୍ଟ ଲୀଳା ଏଇଟା ଭଗବାନଙ୍କ ରାସ ଲୀଳା ରହିଥିଲା। ଏମିତିକି 60,000 ମନୁଷ୍ୟ ଯେ ସେଠି ଥିଲେ, ସେମାନେ ସାଧାରଣ ବ୍ୟକ୍ତି ନଥିଲେ, ବହୁତ ଉନ୍ନତ ସ୍ତରର ଥିଲେ, କିନ୍ତୁ ସେମାନେ ବୁଝିପାରିଲେ ନାହିଁ ଭଗବାନ କାହିଁକି ଏ ଲୀଳାଟି କଲେ। ସେଇଥିପାଇଁ ପରୀକ୍ଷିତ ମହାରାଜ ପ୍ରଶ୍ନଟି ପଚାରିଲେ, କାହିଁକି ଭଗବାନ ଏ ନିନ୍ଦନୀୟ କାର୍ଯ୍ୟ କଲେ, ଅଧର୍ମ କାର୍ଯ୍ୟ କାହିଁକି କଲେ? ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଲେ, ବୁଝିପାରିବେ ନାହିଁ। ତେଣୁ ଆମେ ରୂପ ରଘୁନାଥ ଇତ୍ୟାଦି ଆମର ଆଚାର୍ଯ୍ୟମାନେ କହିଛନ୍ତି, ରୂପ ରଘୁନାଥ ତାଙ୍କ ପାଖ ପ୍ରାର୍ଥନା କଲେ, ତାଙ୍କର କୃପା ହେଲେ ଆମେ ଏଇଟା ବୁଝିପାରିବା, ନହେଲେ ବୁଝିପାରିବା ନାହିଁ। ବହୁତ ମୋଷ୍ଟ ଡିଫିକଲ୍ଟ ଲୀଳା ହେଉଛି ଏଇଟା ଭଗବାନଙ୍କର, ଆମେ ବୁଝିପାରିବା ନାହିଁ। ତେଣୁ ଇଏ ଯେଉଁ ରହିଛି, ଭଗବାନ ନିଜ ଐଶ୍ୱର୍ଯ୍ୟରେ ସର୍ବବ୍ୟାପକ, ତେଣୁ ବିଷ୍ଣୁ ଶବ୍ଦ ବ୍ୟବହାର କରାଯାଇଛି। ଭଗବାନ ଯେମିତି ସୂର୍ଯ୍ୟଦେବ, ସୂର୍ଯ୍ୟଦେବ ରହିଛନ୍ତି କେତେ ଦୂରରେ ରହିଛନ୍ତି, ପ୍ରଭୁପାଦ ମହାରାଜ କହନ୍ତି 93 million ମାଇଲ ଫ୍ରମ୍ ଆର୍ଥ, ପୃଥିବୀରୁ 93 million ମାଇଲ ଦୂରରେ ରହିଛନ୍ତି, କିନ୍ତୁ ତାଙ୍କର କିରଣ ଏଠି ଆସି ପହଞ୍ଚୁଛି, ଏଭଳି ଆସୁଛି, ଖରାଦିନ ହୋଇଗଲେ ଏଭଳି କିରଣ ହେଉଛି ଯେ ଆମେ ଠିଆ ହୋଇପାରିବା ନାହିଁ, ଏତିକି ଗରମ ହୋଇଯିବ। ସେହି ସୂର୍ଯ୍ୟଦେବଙ୍କର କନ୍ୟା ହିଏ ହେଉଛନ୍ତି ଇଏ କାଳିନ୍ଦୀ, ସୂର୍ଯ୍ୟଦେବଙ୍କର କନ୍ୟା, ତେଣୁ ସେ ତପସ୍ୟା କରୁଛନ୍ତି। ସୂର୍ଯ୍ୟଦେବଙ୍କର କନ୍ୟାମାନେ ସେ ସୂର୍ଯ୍ୟଲୋକ ରହିପାରିବେ, ସୂର୍ଯ୍ୟଦେବଙ୍କର କନ୍ୟା ସୂର୍ଯ୍ୟଲୋକ ରହିପାରିବେ, ଦେବଲୋକ ସିଏ, ସୂର୍ଯ୍ୟଲୋକ ହେଉଛି ଦେବଲୋକ। ଦେବଲୋକ ଆମେ କିଛି ବାଟ ଗଲେ, ସୂର୍ଯ୍ୟ ଆଗକୁ ଗଲେ ଆମେ ସବୁ ଜଳିପୋଡ଼ି ପାଉଁଶ ହୋଇଯିବା, କିନ୍ତୁ ତାଙ୍କର ଏତେ ଶକ୍ତି ରହିଛି, ସୂର୍ଯ୍ୟଲୋକରେ ମଧ୍ୟ ସେମାନେ ରହିପାରିବେ। କାଳିନ୍ଦୀ ସୂର୍ଯ୍ୟଙ୍କର କନ୍ୟା, ସୂର୍ଯ୍ୟଲୋକ ରହିପାରିବେ, କିନ୍ତୁ ସେ ଭଗବାନ ପାଇବା ପାଇଁ ତାଙ୍କ ଦେବଲୋକ ଛାଡ଼ିକରି ଆସିକରି ଏଇଠି ପୃଥିବୀ ପୃଷ୍ଠରେ ଭଗବାନଙ୍କ ଲୀଳାରେ ସାମିଲ ହେବା ପାଇଁ ସେ ଆସୁଛନ୍ତି। ସବୁ ଦେବତାମାନେ ଆସୁଛନ୍ତି, ଭଗବାନ ଲୀଳାରେ ସାମିଲ ହେବେ, ଭଗବାନ ଲୀଳା ଚାଲିବ। ତେଣୁ ସର୍ବବ୍ୟାପକ ମିତି ଅଥ ବରେଣ୍ୟମ, ତେଣୁ ଯେହେତୁ ସେ ନିଜକୁ ବିସ୍ତାର କରିପାରନ୍ତି, ତେଣୁ ସିଏ ହେଉଛନ୍ତି ବରେଣ୍ୟମ। ବରେଣ୍ୟମ କହିଲେ ସର୍ବଶ୍ରେଷ୍ଠ। ପ୍ରକୃତରେ ଏଇସବୁ କୁହା ରହିଛି, ଆମର ବର୍ଣ୍ଣନା କରାଯାଇଛି, ତାଙ୍କ ଭିତରେ ବିଷ୍ଣୁ ବ୍ରହ୍ମା ଏବଂ ଶିବଙ୍କ ଭିତରେ କିଏ ଶ୍ରେଷ୍ଠ, 33 କୋଟି ଦେବତା ଭିତରେ 3 ଜଣ ଦେବତା ଶ୍ରେଷ୍ଠ, ଏ 3 ଜଣ ଭିତରେ ଦେବତା ଭିତରେ କିଏ ଶ୍ରେଷ୍ଠ, ଦଶମ ସ୍କନ୍ଧ 99 ଅଧ୍ୟାୟରେ ସେଇଟା ବର୍ଣ୍ଣନା କରାଯାଇଛି। ଗୋଟେ ସରସ୍ୱତୀ ନଦୀ ତଟରେ ଏ ଆଲୋଚନା ଚାଲିଥିଲା, ତେଣୁ ଭୃଗୁମୁନି ଆସି ପରୀକ୍ଷା କଲେ, ଭୃଗୁମୁନି ଆସି ପରୀକ୍ଷା କଲେ, ବ୍ରହ୍ମାଙ୍କୁ ଯେତେବେଳେ ଇଏ କଲେ ନାହିଁ, ପ୍ରଣାମ କଲେ ନାହିଁ, ବ୍ରହ୍ମାଙ୍କର କ୍ରୋଧ ଆସିଗଲା। ଶିବଜୀଙ୍କୁ ଯେତେବେଳେ ବହୁତ ପ୍ରକାର ଗାଳି ଦେଲେ, ଶିବଜୀଙ୍କର ଏଭଳି କ୍ରୋଧ ଆସିଲା, ଭୃଗୁ ତାଙ୍କର ଭାଇ ହେଲେ ମଧ୍ୟ ତାଙ୍କୁ ହତ୍ୟା କରିବା ପାଇଁ ଦୌଡ଼ିଲେ ତ୍ରିଶୂଳ ଧରିକିରି। କିନ୍ତୁ ଭଗବାନ ବିଷ୍ଣୁଙ୍କୁ ଯେତେବେଳେ ଗଲେ ବିଷ୍ଣୁଙ୍କ ପାଖକୁ, ବିଷ୍ଣୁ ସେତେବେଳେ ଲକ୍ଷ୍ମୀଦେବୀଙ୍କର କୋଳରେ ଶୟନ କରିଥିଲେ, ଏବଂ ଭୃଗୁ ଗଲେ ସିଧାସଳଖ ଯାଇ ତାଙ୍କ ଛାତିରେ ଗୋଟେ ମାରିଲେ, ଗୋଟେ ପାଦ ପ୍ରହାର କଲେ, ପାଦ ପ୍ରହାର କଲେ, କିନ୍ତୁ ବିଷ୍ଣୁ କିଛି ନାହିଁ, ସିଏ ବରଂ ବିଷ୍ଣୁ ହେଉଛନ୍ତି। ଆମେ ଯେଉଁ ଗୋଡ଼ ବାଜିଗଲେ କ'ଣ ହେଇଗଲେ ଆମେ ବିଷ୍ଣୁ ବୋଲି କହୁଛେ, କାହିଁକି କହୁଛେ ବିଷ୍ଣୁ, କାହିଁକି କହୁଛେ? କାରଣ ପାଦରେ ବିଷ୍ଣୁ ରହିଛନ୍ତି, ପାଦରେ ବିଷ୍ଣୁ ରହିଛନ୍ତି ଆମର, ପାଦରେ ବିଷ୍ଣୁ ରହିଛନ୍ତି, ସବୁ ଦେବତାମାନେ ରହିଛନ୍ତି ଆମର ଶରୀରରେ, ପାଦରେ ବିଷ୍ଣୁ ରହିଛନ୍ତି, ଏସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏ ଯେଉଁ ରହିଛନ୍ତି ବିଷ୍ଣୁ ତାଙ୍କୁ କ୍ଷମା ପ୍ରାର୍ଥନା କରୁଛନ୍ତି। ତେଣୁ ଏସବୁ କଥା ବର୍ଣ୍ଣନା କରାଯାଇଛି, ଆମର ସମୟ ହୋଇଗଲାଣି, ଆମେ ସଂକ୍ଷେପରେ କହିଦେଲେ। ତେଣୁ ଇଏ ହେଉଛି ଶ୍ରେଷ୍ଠ, ବରେଣ୍ୟମ କହିଲେ ସର୍ବଶ୍ରେଷ୍ଠ, ତାଙ୍କ ଉପରେ ଆଉ କେହି ନାହାନ୍ତି, ବିଷ୍ଣୁଙ୍କ ଉପରେ ଆଉ କେହି ନାହାନ୍ତି, ପରୀକ୍ଷା ହୋଇଯାଇଛି। କିନ୍ତୁ ଏତେ ପରୀକ୍ଷା ହେଲେ ଯାହା ହେଲେ ସବୁ ହେଲା ପରେ ମଧ୍ୟ ତଥାପି ବର୍ତ୍ତମାନ ଲୋକ ରହିଛନ୍ତି ଯିଏ କହୁଛନ୍ତି ବ୍ରହ୍ମା ହେଉଛନ୍ତି ସବୁକିଛି ମୂଳ ଭଗବାନ, କିଏ କହୁଛନ୍ତି ଶିବ ହେଉଛନ୍ତି ଭଗବାନ, ତାଙ୍କର ଗୋଟେ ରହିଛି ସମ୍ପ୍ରଦାୟ, ରହିଛି ଗୋଟେ ସମ୍ପ୍ରଦାୟ ଯିଏ କହୁଛନ୍ତି ଶିବ ହେଉଛନ୍ତି ଭଗବାନ ଆଉ କୃଷ୍ଣ ଏମାନେ ସବୁ ହେଉଛନ୍ତି ଦେବତା, ଦେବତା ମୂଳ ଭଗବାନ ହେଲେ ଶିବଜୀ ମୂଳ ଭଗବାନ ଏବଂ କୃଷ୍ଣ ଇତ୍ୟାଦି ହେଉଛନ୍ତି ଦେବତା, ଏଇଭଳି ଭାବରେ ସେମାନେ ପ୍ରତିପାଦନ କରନ୍ତି। ତେଣୁ ଏଇ ରହିଛନ୍ତି ସର୍ବଶ୍ରେଷ୍ଠ ହେଉଛନ୍ତି ବିଷ୍ଣୁ, ବରଦମ ଅତୋ ବରଦମ, ବରଦମ କହିଲେ ଯେହେତୁ ସେ ସର୍ବଶ୍ରେଷ୍ଠ, ବରଦାନ ମଧ୍ୟ ଶ୍ରେଷ୍ଠ, ବରଦମ ଶବ୍ଦର ଅର୍ଥରେ ସନାତନ ଗୋସ୍ୱାମୀ କହୁଛନ୍ତି ସର୍ବ ଅଭିଷ୍ଟତମ, ତୁମେ ଯାହା ଅଭିଳାଷ କରିବ ଭଗବାନ ପ୍ରଦାନ କରିପାରିବେ, ବରଦମ ସର୍ବ ଅଭି ବରଦାନରେ ଶ୍ରେଷ୍ଠ ହେଉଛନ୍ତି ବିଷ୍ଣୁ, ସର୍ବ ଅଭିଷ୍ଟ ଯାହା ଅଭିଳାଷ କରିବ ସେ ଇଷ୍ଟ, ତୁମେ ଇଚ୍ଛା କରିବ ଯାହାକୁ ସେଇଟା ପ୍ରଦାନ କରିବେ ଭଗବାନ। ଅକାମ ସର୍ବକାମ ବା ମୁଖ୍ୟ କାମ ଉଦାରଧି ତୀବ୍ରେଣ ଭକ୍ତି ଯୋଗେନ ଯଜିତ ପୁରୁଷଙ୍କ ପରମ, ଯାହାର ଯେଉଁ କାମନା ଥାଉ ବା କିଛି କାମନା ନଥାଉ ବା ସମସ୍ତେ ଚାହୁଁଛନ୍ତି ମୁଖ୍ୟ ମୁକ୍ତି ଚାହୁଁଛନ୍ତି ସେଇଟାକୁ ଭଗବାନ ସବୁ ପ୍ରଦାନ କରିପାରେ। ତେଣୁ ସେ ଭଗବାନଙ୍କର ଆରାଧନା କରିବା ପାଇଁ କହୁଛନ୍ତି, ସୁଖଦେବ ଗୋସ୍ୱାମୀ ପରିକ୍ଷିତ ମହାରାଜକୁ ଲକ୍ଷ୍ୟ କରିକି ସମଗ୍ର ମାନବ ସମାଜକୁ କହୁଛନ୍ତି। ତଥାପି ବର୍ତ୍ତମାନ ବହୁତ ଲୋକ ଅଛନ୍ତି ସେମାନେ ବିଭିନ୍ନ ଦେବାଦେବୀମାନେ ପୂଜା କରୁଛନ୍ତି, କାରଣ ସେମାନେ ଭାବନ୍ତି ଶୀଘ୍ର ଖୁବ୍ ଶୀଘ୍ର ଆମେ ପ୍ରାପ୍ତ ହୋଇଯିବା, ଆମର ଅଭିଷ୍ଟକୁ ପ୍ରାପ୍ତ ହୋଇଯିବା କହିକରି ବିଭିନ୍ନ ଦେବାଦେବୀମାନଙ୍କୁ ମଧ୍ୟ ପୂଜା କରୁଛନ୍ତି। ଏଭଳି ଭାବରେ କିଏ କହୁଛନ୍ତି କାଳୀ ହେଉଛନ୍ତି ଶ୍ରେଷ୍ଠ, କିଏ ହେଉଛନ୍ତି ଶନି ହେଉଛନ୍ତି ଶ୍ରେଷ୍ଠ, କିଏ କହୁଛନ୍ତି ସୂର୍ଯ୍ୟ ଦେବତାଙ୍କ ମଧ୍ୟ ବହୁତ ଉପାସକ ରହିଛନ୍ତି, ସୂର୍ଯ୍ୟ ଦେବତା, ଏ ସୂର୍ଯ୍ୟ ଦେବତାଙ୍କ କନ୍ୟା ଆଜି ଆସିକରି ବିଷ୍ଣୁଙ୍କୁ ପ୍ରାପ୍ତ ହେବା ପାଇଁ ତପସ୍ୟା କରୁଛନ୍ତି। କିନ୍ତୁ ଯେଉଁମାନେ ଆମେ ଶୁଣୁଛେ ଭଗବାନଙ୍କ ଲୀଳାରେ ଯେଉଁ ରହିଥିଲେ ମୃତ୍ୟୁବରଣ କରିସାରିଲେଣି, ସେ ଯେଉଁ ରହିଛନ୍ତି ଇଏ ସତ୍ୟଭାମାଙ୍କର ପିତା ସତ୍ରାଜିତ, ସେ ଯାଇକି ସୂର୍ଯ୍ୟଙ୍କର ଉପାସନା କରୁଥିଲେ, ସେ ଭାବୁଥିଲେ ସୂର୍ଯ୍ୟଦେବଙ୍କ ଉପାସନା କଲେ ମୁଁ ଶ୍ରେଷ୍ଠ ବର ପ୍ରାପ୍ତ ହୋଇପାରିବି। ଲୋକମାନେ ଜାଣନ୍ତି ନାହିଁ ଏସବୁ କଥା, ଏତେ ସବୁ ଭାଗବତରେ ସବୁ ଶାସ୍ତ୍ରରେ ରହିକି କଥା ସବୁ ଥିଲେ, କିନ୍ତୁ ତଥାପି ଲୋକ ବିଭିନ୍ନ ପ୍ରକାର ଦେବତାମାନଙ୍କୁ ଛାଡ଼ିକରି ମଧ୍ୟ କିଏ ମଧ୍ୟ ଭୂତପ୍ରେତମାନଙ୍କୁ ପୂଜା କରୁଛନ୍ତି, କିଏ ପିତୃଲୋକମାନଙ୍କୁ ପୂଜା କରୁଛନ୍ତି, କାହାର କେଉଁ ସ୍ୱଭାବ ରହିଛି, ଅଜ୍ଞତା ଭିତରେ ରହିଛନ୍ତି ସେମାନେ, ତେଣୁ ସେମାନେ ଏଇସବୁ ଭଳିଆ ପୂଜା କରୁଛନ୍ତି। କିନ୍ତୁ ଯଦି ଜଣେ ଆମର ଯଦି କିଛି ଅଭିଳାଷ ରହିଛି, ଯାହା ଅଭିଳାଷ ରହିଛି ସେସବୁ ଭଗବାନ ପୂରଣ କରିପାରିବେ, ବରଦମ ବୋଲି ସେଥିପାଇଁ କୁହାଯାଉଛି ଶ୍ରେଷ୍ଠ, ବରଦାନରେ ଶ୍ରେଷ୍ଠ ହେଉଛନ୍ତି ଭଗବାନ ବିଷ୍ଣୁ, ତେଣୁ ସର୍ବଭିଷ୍ଟଦମ। ଜୀବ ଗୋସ୍ୱାମୀ କହୁଛନ୍ତି ଯେ ସିଏ କାଳିନ୍ଦୀ ତାଙ୍କ ପ୍ରଥମ କଥାରେ ସବୁ କହିଦେଲେ ଅର୍ଜୁନଙ୍କୁ ଏଇଭଳି କହିଦେଲେ, କାହିଁକି ଏସବୁ କଥା ଖୋଲାଖୋଲି କହିଦେଲେ, କାହିଁକି ନା କାଳିନ୍ଦୀ ଚିନ୍ତା କରୁଥିଲେ ଯଦି ମୁଁ ଅନ୍ୟ କ'ଣ କହିବି, କାଳେ ଅର୍ଜୁନ କହିବେ ତୁମେ ଅନ୍ୟକୁ ବିବାହ କର ବୋଲି, ସେଇଥିପାଇଁ ସିଏ ଆଗ କହିଦେଲେ ମୁଁ ତାଙ୍କୁ ବିବାହ କରିବା ପାଇଁ ଚାହୁଁଛି, କାହିଁକି ନା ସିଏ ହେଉଛନ୍ତି ବରେଣ୍ୟମ ଏବଂ ବରଦମ, ବରଦାନରେ ଶ୍ରେଷ୍ଠ, ତେଣୁ ଇଏ ବିଷ୍ଣୁ। ଦେଖନ୍ତୁ ଆମର ବୈଦିକ ଇଏରେ ଦେଖନ୍ତୁ ସେଇ ବିଷ୍ଣୁଙ୍କର ନାମ ଆମେ ନେଉଛେ, ଆମର ଯେଉଁ ରହିଛି କ'ଣ ଆମର ବୈଦିକ ସଂସ୍କୃତି, ବୈଦିକ ସଂସ୍କୃତି ଆମେ ପିଲା ଦିନୁ ଆମେ ଭଗବାନ କେହି ଜାଣିନୁ, କିନ୍ତୁ ଗୋଡ଼ ବାଜିଗଲେ ବିଷ୍ଣୁ ବୋଲି କହୁଛୁ, ଗୋଡ଼ ବାଜିଗଲେ ବିଷ୍ଣୁ, ଦେଖନ୍ତୁ ଇଏ ଆମର ବୈଦିକ ସଂସ୍କୃତି, ବୈଦିକ ସଂସ୍କୃତି ରହିଛି। ଭାରତବର୍ଷରେ ଯେଉଁମାନେ ମନୁଷ୍ୟ ଜନ୍ମ ନେଇଛନ୍ତି ବହୁତ ଭାଗ୍ୟବାନ ସେମାନେ। ପିଲାଦିନରୁ ଆମେ କହୁଛେ, ଆମେ ସେତେବେଳେ ଜାଣିନେ ଭଗବାନ କିଏ କ'ଣ ସବୁ କିଛି ଜାଣିନେ, କିନ୍ତୁ ଗୋଡ଼ ବାଜିଗଲେ ବିଷ୍ଣୁ ବୋଲି କହୁଛୁ, ଭଗବାନ ବିଷ୍ଣୁଙ୍କର ନାମ ନେଉଛେ। କେତେଥର ଆମେ ଭଗବାନ ବିଷ୍ଣୁଙ୍କର ନାମ ନେଇଛି କହିହେବ ନାହିଁ, ହିସାବ କରିହେବ ନାହିଁ। ତଥାପି ଆମେ ଗୋଡ଼ ବଜାଇକି ବିଷ୍ଣୁଙ୍କ ନାମ ପାଇଁ ଗୋଡ଼ ବଜାଉନଥିଲେ, ଅଜାଣତରେ ବାଜିଗଲା କୌଣସି କାରଣରୁ, ତଥାପି ବିଷ୍ଣୁ କହୁଛେ। ପିଲାଦିନୁ ସମସ୍ତେ ଏଇସବୁ କହୁଛନ୍ତି, ଏଇଟା ଆମର ବୈଦିକ ସଭ୍ୟତା। ବିଷ୍ଣୁଙ୍କର ନାମ ନେଉଛନ୍ତି, ବିଷ୍ଣୁଙ୍କର ନାମରୁ ଯେଉଁ ରହିଛି ବିଷ୍ଣୁଙ୍କର ନାମ 1000 ନାମ ରହିଛି, ବିଷ୍ଣୁ ସହସ୍ର ନାମ ରହିଛି ବର୍ଣ୍ଣନା କରାଯାଇଛି। ବିଷ୍ଣୁ ସହସ୍ର ନାମ, ବିଷ୍ଣୁଙ୍କର 1000 ନାମ ରହିଛି। ବିଷ୍ଣୁଙ୍କର 1000 ନାମ ସହିତ ରାମଙ୍କର ଗୋଟିଏ ନାମ ସମାନ, ଗୋଟିଏ ନାମ ରାମ, ରାମ ଏତି ରାମ ଏତି ରମେ ରାମ ମନୋରମେ ସହସ୍ର ନାମ ତତ୍ତୁଲ୍ୟମ ରାମ ନାମ ବରାନନେ। ଭଗବାନ ବିଷ୍ଣୁଙ୍କର ଗୋଟିଏ ନାମ, 3000 ନାମ ସହିତ ଭଗବାନ ରାମଙ୍କର ଗୋଟିଏ ନାମ ସମାନ। ଏବଂ ସେହିଭଳି ଭାବରେ ଭଗବାନ ବିଷ୍ଣୁଙ୍କର 3000 ନାମ ସହିତ ଭଗବାନ କୃଷ୍ଣଙ୍କର ଗୋଟିଏ ନାମ ସମାନ। ତେଣୁ ଏହିଭଳି ଭାବରେ କୃଷ୍ଣଙ୍କର ନାମର ମହତ୍ତ୍ୱ ରହିଛି, ଏସବୁ କଥା ରହିଛି। ତେଣୁ ଆମର କଥାକୁ ଏଇଠି ବିଶ୍ରାମ ଦେବା ପୂର୍ବରୁ ଆମେ 2 ମିନିଟ୍ ଭଗବାନଙ୍କ ନାମ କୀର୍ତ୍ତନ କରିକି କଥାକୁ ବିଶ୍ରାମ ଦେବା।